ଆଜି ସକାଳେ ଆରାଧନାଳୟକୁ ଆସିପାରିବା ନିଶ୍ଚିତ ଭାବରେ ଏକ ସୌଭାଗ୍ୟର ବିଷୟ ଅଟେ। ମୁଁ କେବଳ ଆଶ୍ଚର୍ଯ୍ୟ କରୁଅଛି, ଭାଇ ନେଭିଲ କହୁଥିଲେ ଯେ ଅନେକ ପଛରେ ଶୁଣିପାରୁନାହାନ୍ତି। କ'ଣ ଆପଣମାନେ ମୋତେ ବର୍ତ୍ତମାନ ପଛରେ ଉତ୍ତମ ଭାବରେ ଶୁଣିପାରୁଛନ୍ତି କି? କ'ଣ ସବୁ ଠିକ୍ ଅଛି? ଠିକ୍ ଅଛି, ମୁଁ ଛୋଟ ଆକାର ବିଶିଷ୍ଟ ଅଟେ, ତେଣୁକରି ମୋତେ ବହୁତ ଅଧିକ ଶବ୍ଦ କରିବାକୁ ପଡ଼େ ଯେପରିକି ଲୋକମାନେ ଜାଣିବେ ଯେ ମୁଁ ଆଖପାଖରେ ଅଛି। ତେଣୁକରି ମୋର ମନେ ଅଛି, ଯେତେବେଳେ ମୁଁ ଲୋକସେବା ଆୟୋଗରେ କାମ କରୁଥିଲି, ମୁଁ ସିଡ଼ି ଉପରକୁ ଚଢ଼ିବା ବେଳେ ଏବଂ ମୁଁ କଣ୍ଟା ଲାଗିଥିବା ବଡ଼ ବଡ଼ ଜୋତା ପିନ୍ଧୁଥିଲି, ଉଚ୍ଚ ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକୁ ଚଢ଼ିବାରେ ବ୍ୟବହାର କରୁଥିଲି ଏବଂ ମୁଁ ସିଡ଼ି ଦେଇ ଉପରକୁ ଆସୁଥିଲି ଏବଂ ଶ୍ରୀମତୀ ଏହଲ୍ଟ, ଯିଏକି ମୋର ଜଣେ ବନ୍ଧୁ ଅଟନ୍ତି, ସ୍ୱିଚ୍ ବୋର୍ଡରେ ଥିଲେ। ମୁଁ ନିଶ୍ଚିତ ଯେ ଶ୍ରୀ ଗିଣ୍ଠର ସେଠାରେ ତାଙ୍କୁ ଅତି ଭଲ ଭାବରେ ଚିହ୍ନିଥିବେ। ତେଣୁ ଏଡିତ୍ କହିଲେ, ବିଲି, ତୁମେ ସବୁଠାରୁ ଅଧିକ ଶବ୍ଦ କରିଥାଅ, ଏତେ ଛୋଟ ବ୍ୟକ୍ତି ହୋଇ ଯାହା ମୁଁ କେବେ ଦେଖିଅଛି। ସେ ସିଡ଼ି ଦେଇ ଉପରକୁ ଆସିବା ବେଳେ ଏହି ବଡ଼ କଣ୍ଟା ଲାଗିଥିବା ଜୋତା ଗୁଡ଼ିକୁ ମାଡୁଥିଲି। ମୁଁ କହିଲି, ତେବେ ଏଡିତ୍, ମୁଁ ଏତେ ଛୋଟ ଆକାର ବିଶିଷ୍ଟ ଅଟେ ଯେ ମୋତେ ସମସ୍ତଙ୍କୁ ଏହା ଜଣାଇବାକୁ ପଡ଼ିଥାଏ ଯେ ମୁଁ ଆଖପାଖରେ ଅଛି, ତେଣୁ ବହୁତ ଶବ୍ଦ କରିବାକୁ ପଡ଼େ। ତେବେ ମୁଁ ଫୋନ୍ ଯୋଗେ ପ୍ରାର୍ଥନା କରିବା ପାଇଁ ଭିତରକୁ ଗଲି। ଭାଇ ନେଭିଲ୍ ମୋତେ କହିଲେ ଯେ ଆମର ଉତ୍ତମ ବନ୍ଧୁ ଭାଇ ରୟ ରୋବର୍ସନ୍ ଅସୁସ୍ଥ ଥିବା ହେତୁ ଆଜି ସକାଳେ ସେବାଠାରୁ ଦୂରରେ ଅଛନ୍ତି। ତାଙ୍କର ଦାନ୍ତ ନିକଟରେ ଆଉ ଏକ ଦାନ୍ତ ବାହାରିବାର ସମସ୍ୟା ରହିଥିଲା, ଏହା ଯୋଗୁଁ ଏକ ସଂକ୍ରମଣ ହୋଇଥିଲା ଏବଂ ତାଙ୍କୁ କିଛି ଜ୍ୱର ହୋଇଥିଲା, ଏବଂ ମୁଁ ଭାବୁଛି ତାଙ୍କୁ ତୁରନ୍ତ ହିଁ ଏହାକୁ ଟଣାଯିବାକୁ ଅଛି। ଏବଂ ରୟ ଏଠାରେ ଆମ ପ୍ରତି ଜଣେ ପିତାଙ୍କ ପରି ଅଟନ୍ତି ଏବଂ ଆମେ ତାଙ୍କୁ ପ୍ରେମ କରୁ। ଏବଂ ମୁଁ କହିଲି, ଭାଇ ରୟ, ମୁଁ ବର୍ତ୍ତମାନ କିଛି ମିନିଟରେ ସେବାକୁ ଯାଉଅଛି। ମୁଁ କହିଲି, ମୁଁ ମଣ୍ଡଳୀକୁ ନିବେଦନ କରିବାକୁ ଯାଉଅଛି ଯେ ଆଜି ସକାଳେ ଆମେ ସମସ୍ତେ ଆପଣଙ୍କ ପାଇଁ ପ୍ରାର୍ଥନା କରିବୁ ଏବଂ ଆସନ୍ତାକାଲି ଯେତେବେଳେ ସେ ଏହାକୁ ଟଣାଯିବା ପାଇଁ ଯିବେ, ସେତେବେଳେ ଏହାସବୁ ଉତ୍ତମ ଭାବେ ହେବ। ସେ ଦାନ୍ତଟି ବଙ୍କା ହୋଇ ବଢ଼ିଛି କିମ୍ବା ସେହିପରି କିଛି ଗୋଟାଏ ଭୁଲ ସ୍ଥାନରେ ବଢ଼ିଛି ଏବଂ ସେମାନଙ୍କୁ ଏହାକୁ କାଟି ବାହାର କରିବାକୁ ପଡ଼ିବ। ଭାଇ ରୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଜଣେ ଅଭିଜ୍ଞତା ପ୍ରାପ୍ତ ଲୋକ, ଯେପରିକି ଆପଣମାନେ ସମସ୍ତେ ଜାଣନ୍ତି, ଯାହାଙ୍କୁ ଗୁଳି ବାଜିଥିଲା ଓ ଦରମରା ଅବସ୍ଥାରେ ଥିଲେ, ଏବଂ ଯଦି ଏହା ପରମେଶ୍ୱରଙ୍କର ମଙ୍ଗଳଦାନ ହୋଇନଥାନ୍ତା ତେବେ ସେ ବଞ୍ଚି ସୁଦ୍ଧା ନଥାନ୍ତି। ସେ ତ ଦୀର୍ଘ ସମୟ ଧରି ମୃତମାନଙ୍କ ମଧ୍ୟରେ ପଡ଼ି ରହିଥିଲେ। ଏଠାରେ ବାହୁରେ ଗୁଳି ବାଜିଥିଲା, ଏଠାରେ ଗୋଡ଼ରେ ଗୁଳି ବାଜିଥିଲା ଏବଂ ଉଭୟ ମୁଖ୍ୟ ସ୍ନାୟୁଗୁଡ଼ିକ ମୃତ ହୋଇଯାଇଥିଲା। ଏବଂ ଡାକ୍ତର କହିଥିଲେ, ଯଦି ସେ କେବେ ବଞ୍ଚନ୍ତି ତାହେଲେ ସେ ପାଦଟିଏ ସୁଦ୍ଧା କଦାପି ଚାଲିବେ ନାହିଁ। ପରମେଶ୍ୱରଙ୍କ ଅନୁଗ୍ରହରେ ସେ ପ୍ରତିଦିନ କାମ କରନ୍ତି, ଆରୋହଣ କରନ୍ତି ଏବଂ ପ୍ରତ୍ୟେକ ବିଷୟ କରନ୍ତି। ପରମେଶ୍ୱର ତାଙ୍କ ପ୍ରତି ମଙ୍ଗଳକାରୀ ରହିଛନ୍ତି, କାରଣ ସେ ଜଣେ ଭଲ ମଣିଷ ଅଟନ୍ତି ଏବଂ ଆମେ ତାଙ୍କୁ ପ୍ରେମ କରୁ। ଏବଂ ଆମେମାନେ ସମସ୍ତେ ନୁହଁ, ଯଦି ଆମେମାନେ ଠିକ୍ ଭାବରେ ଜୀବନଯାପନ କରୁଅଛୁ ତାହାର ଅର୍ଥ ଏହା ନୁହେଁ ଯେ ଆମେମାନେ ଅସୁବିଧାରୁ ବଞ୍ଚିତ ଅଟୁ। ସତ କହିବାକୁ ଗଲେ ଏହାର ଅର୍ଥ ହେଉଛି ଯେ ସମସ୍ତ ଅସୁବିଧା ଗୁଡ଼ିକ ଆମ ଆଡ଼କୁ ନିର୍ଦ୍ଦେଶିତ ଅଟେ, କାରଣ ଧାର୍ମିକ ଲୋକର ଦୁଃଖ ଅନେକ, ମାତ୍ର ପରମେଶ୍ୱର ସମସ୍ତରୁ ତାହାକୁ ଉଦ୍ଧାର କରନ୍ତି, ତାହା ହିଁ ମହିମାମୟ ଅଂଶ ଅଟେ। ତେଣୁକରି ଆମେମାନେ ଆଜି ସକାଳେ ଭାଇ ରୟଙ୍କ ପାଇଁ କେବଳ ବିଶେଷ ପ୍ରାର୍ଥନା କରିବାକୁ ଯାଉଅଛୁ। ମୁଁ ଆଶ୍ଚର୍ଯ୍ୟ କରେ ଯେ ଯଦି ଏଠାରେ ଏପରି କେହି ଅଛନ୍ତି ଯିଏକି ଏବେ ସୁଦ୍ଧା ପ୍ରାର୍ଥନା କରାଇବାକୁ ଚାହାନ୍ତି, ପ୍ରାର୍ଥନାର ଏକ ଶବ୍ଦରେ ମନେ ରଖାଯାଉ ବୋଲି ଚାହାନ୍ତି। ଯଦି ସେମାନେ କେବଳ ନିଜର ହାତକୁ ଉଠାଇବେ, ଠିକ୍ ଅଛି, ତାହା ଉତ୍ତମ ଅଟେ। ଆସନ୍ତୁ କେବଳ କିଛି କ୍ଷଣ ପାଇଁ ଛିଡ଼ା ହୋଇଯିବା, ଯଦି ଆପଣମାନେ ଚାହିଁବେ, ଯେତେବେଳେ କି ଆମେମାନେ ପ୍ରାର୍ଥନା କରୁ।
ଲର୍ଡ, ୱି କମ୍ ଟୁଡେ ଆଟ୍ ଦି ବିଗିନିଂ ଅଫ୍ ଦି ସାବଥ।
ପ୍ରଭୁ, ଆମେ ଆଜି ବିଶ୍ରାମବାରର ଆରମ୍ଭରେ ଆସୁଅଛୁ ଏବଂ ସୂର୍ଯ୍ୟ ସମଗ୍ର ଜଗତକୁ ପରିକ୍ରମା କରିବାର ତାର ପଥକୁ ନେଉଅଛି। ଯେପରିକି ସେହି ଜିନିଷଗୁଡ଼ିକ ଉପରେ ଆଲୋକ ଏବଂ ଜୀବନକୁ ନେଇକରି ଆସେ ଯାହା କରିବା ପାଇଁ ସେ ପୂର୍ବରୁ ନିରୂପିତ ଅଟେ, ଏବଂ ସେବାର ଆରମ୍ଭରେ ଯାହାକି ଆମେ ତୁମର ସେହି ମଣ୍ଡଳୀର ଏକ ଅଂଶ ଅଟୁ, ଯାହାକୁ ଶରୀର ନିମନ୍ତେ ଶାରୀରିକ ଆରୋଗ୍ୟତା ହେତୁ ଆରୋଗ୍ୟତା ସେବା ଅନୁଷ୍ଠିତ କରିବା ପାଇଁ ଡକାଯାଇଅଛି, ଯେ ଆମର ଆଶିଷିତ ପ୍ରଭୁଙ୍କର ଇଚ୍ଛା ଏବଂ ଆକାଂକ୍ଷାକୁ ପୂରଣ କରାଯାଏ, ଯିଏକି ଆମର ଅପରାଧ ଗୁଡ଼ିକ ପାଇଁ ଆହତ ହୋଇଥିଲେ ଏବଂ ତାହାଙ୍କର କୋରାଘାତ ଦ୍ୱାରା ଆମେମାନେ ସୁସ୍ଥ ହୋଇଅଛୁ। ଏବଂ ଆମେମାନେ ସେବାର ଆରମ୍ଭରେ ମାଗୁଅଛୁ, ଯେତେବେଳେ କି ଏହା ଗୀତ ମାଧ୍ୟମରେ ନିଜର ଡେଳାକୁ ବିସ୍ତାର କରିବାକୁ ଆରମ୍ଭ କରେ ଏବଂ ଆମର ହୃଦୟଗୁଡ଼ିକ ଉଚ୍ଚୀକୃତ ହେବାକୁ ଆରମ୍ଭ କରେ, ଯେ ପ୍ରଭୁ, ଆଜି ସକାଳେ ଆମେମାନେ ଆମର ପ୍ରିୟ ମୂଲ୍ୟବାନ ଭାଇ ରୟ ରୋବର୍ସନ୍, ତୁମର ନମ୍ର ସେବକଙ୍କୁ ସ୍ମରଣ କରୁଅଛୁ ଏବଂ ଆମେମାନେ ଜାଣୁ ଯେ ତୁମେ ତାଙ୍କର ଜୀବନକୁ ଯୁଦ୍ଧ କ୍ଷେତ୍ରରେ ରକ୍ଷା କରିଥିଲ ଏବଂ ତୁମେ ତାଙ୍କ ପ୍ରତି ଉତ୍ତମ ରହିଅଛ। ଏବଂ ଆଜି ସେ ଦୁଃଖ ପୀଡ଼ା ଭୋଗୁଛନ୍ତି, ସେ ମଣ୍ଡଳୀରେ ସୁଦ୍ଧା ଯୋଗ ଦେଇପାରିଲେ ନାହିଁ, ଏବଂ ପ୍ରଭୁ ଯେତେବେଳେ ସେମାନେ ଜନ୍ ମାର୍କ ଘରେ ପ୍ରାର୍ଥନା କରୁଥିଲେ ସେହି ସମୟରେ ଜଣେ ସ୍ୱର୍ଗଦୂତ କାରାଗୃହକୁ ଓହ୍ଲାଇ ଆସିଥିଲେ ଯେଉଁଠାରେ କି ପିତର ବନ୍ଧନରେ ଥିଲେ। ସେଠାରେ ରହସ୍ୟମୟ ଭାବରେ ଦ୍ୱାର ଗୁଡିକ ଖୋଲିଗଲା ଏବଂ ତାଙ୍କୁ ବାହାରକୁ କଢାଇ ନେଲା। ହେ ପ୍ରଭୁ, ତୁମେ ଆଜି ମଧ୍ୟ ସେହି ପରମେଶ୍ୱର ଅଟ। ଆଜି ସକାଳେ ସେହି ସ୍ୱର୍ଗଦୂତ ମାନେ ତୁମର ଆଦେଶ ଅପେକ୍ଷାରେ ଅଛନ୍ତି। ହେ ପ୍ରଭୁ, ଆମେମାନେ ପ୍ରାର୍ଥନା କରୁଛୁ ଯେ ଯେତେବେଳେ ଆମେ ଏଠାରେ ପରମେଶ୍ୱରଙ୍କ ଘରେ ପ୍ରାର୍ଥନା କରୁଅଛୁ ଯେ ସେହି ସ୍ୱର୍ଗଦୂତ ମାନେ ଭାଇ ରୋବର୍ସନଙ୍କ ଘରକୁ ଯିବେ। ତାଙ୍କର ଇଚ୍ଛା ଏଠାରେ ତାଙ୍କ ସ୍ଥାନରେ ରହିବା ଅଟେ, ମାତ୍ର ଦୁଃଖ ପୀଡ଼ା ତାଙ୍କୁ ଆକ୍ରାନ୍ତ କରିଅଛି ଏବଂ ଏହା ହେଉ ଯେ ପରମେଶ୍ୱରଙ୍କ ସ୍ୱର୍ଗଦୂତ ମାନେ ତାଙ୍କୁ ଉଦ୍ଧାର କରନ୍ତୁ, ତାଙ୍କୁ ସୁସ୍ଥ କରନ୍ତୁ, ଯେଣୁ ସେ ପୁନର୍ବାର ପରମେଶ୍ୱରଙ୍କ ଘରେ ନିଜ ସ୍ଥାନକୁ ଗ୍ରହଣ କରିପାରନ୍ତି। ସେଠାରେ ଅନ୍ୟମାନେ ଅଛନ୍ତି ଯେଉଁମାନେ କି କଷ୍ଟ ଦେଇ ଗତି କରିଛନ୍ତି, ସେମାନେ ଅସୁସ୍ଥ ରହିଥିଲେ ଏବଂ ଆମେ ଜଣେ ବୃଦ୍ଧ ମହିଳାଙ୍କୁ ଦେଖୁଅଛୁ ଯେତେବେଳେ କି ସେ ନିଜର ଆସନ ଗ୍ରହଣ କରିବାକୁ ଯାଉଥିଲେ, ତାଙ୍କର ହାତକୁ ଉଠାଇଥିଲେ ଯେତେବେଳେ କି ସେ ତାଙ୍କ ପାଦରେ ଛୋଟେଇ ଛୋଟେଇ ଚାଲୁଥିଲେ। ସେ ସୁସ୍ଥ ହେବା ପାଇଁ ପରମେଶ୍ୱରଙ୍କ ଘରକୁ ଆସିଛନ୍ତି। ପ୍ରଭୁ ଏହା ପ୍ରଦାନ କର ସେ ଜଣେ ଯୁବା ସ୍ତ୍ରୀ ଲୋକଙ୍କର ଯୁବାବସ୍ଥା ଏବଂ ଯୌବନ ସହିତ ବାହାରକୁ ଚାଲିକରି ଯିବେ। ଅନ୍ୟମାନେ ସମସ୍ତେ ଯେଉଁମାନେ କି ସେମାନଙ୍କର ହାତ ଉଠାଇଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଉଠିଥିଲା, କାରଣ ଏହା ଲେଖା ଅଛି ଏବଂ ଏହା ପୂର୍ବରୁ ଉଦ୍ଧୃତ କରାହୋଇଅଛି। ଧାର୍ମିକ ମାନଙ୍କର ଦୁଃଖ ଅନେକ, ମାତ୍ର ପରମେଶ୍ୱର ସେ ସବୁରୁ ତାଙ୍କୁ ଉଦ୍ଧାର କରନ୍ତି। ଏହା ହେଉ ଯେ ଆଜି ଆମେ ବିଶ୍ୱାସ ମଧ୍ୟକୁ, ବିଶ୍ୱାସର ବାହୁ ମଧ୍ୟକୁ ଚାଲିଯାଉ, ଯାହାକି ଆମକୁ ସମସ୍ତ ରୋଗ ଏବଂ କଷ୍ଟରୁ ଉଦ୍ଧାର କରିବ। ଯେତେବେଳେ ସେବା ସମାପ୍ତ ହୁଏ, ଏହା ହେଉ ଯେ ଆମ ମଧ୍ୟରେ କେହି ଜଣେ ହେଲେ ବି ଦୁର୍ବଳ ନଥାନ୍ତୁ। ପ୍ରଭୁ ଏହା ପ୍ରଦାନ କର ଯେ ପ୍ରତ୍ୟେକ ଅବିଶ୍ୱାସୀ ଜଣେ ବିଶ୍ୱାସୀ ହୋଇଯିବେ ଏବଂ ଯେତେବେଳେ ଆମେମାନେ ତୁମର ବାକ୍ୟ ଉପରେ ଧ୍ୟାନ କରୁ, ଏହା ହେଉ ଯେ ପବିତ୍ର ଆତ୍ମା ଏହାକୁ ନେଇ ଆମ ହୃଦୟ ଭିତରେ ରଖନ୍ତୁ ଏବଂ ଏହାକୁ ଜଳସେଚିତ କରନ୍ତୁ ଯେପର୍ଯ୍ୟନ୍ତ କି ତାହା ବାକ୍ୟର ଫଳନ ହୋଇଯାଏ। ପ୍ରଭୁ ଆମ ପାଇଁ ଏହା କର, ଯେତେବେଳେ କି ଆମେ ନମ୍ର ଭାବରେ ନିଜର ମସ୍ତକ ଗୁଡିକୁ ନତ କରୁଅଛୁ ଏବଂ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆପଣମାନେ ବସି ଯାଇପାରନ୍ତି। ଆଜି ସକାଳର ସେବା ପାଇଁ ବାର୍ତ୍ତାକୁ ପ୍ରବେଶ କରିବା ପୂର୍ବରୁ ମୁଁ ଚାହେଁ ଯେ ଆପଣମାନଙ୍କ ମନରେ ଏହା ଟିକିଏ ନିକଟତର ହେଉ। ଯଦି ଆପଣମାନଙ୍କ ମଧ୍ୟରୁ ଏପରି କେହି ଅଛନ୍ତି ଯାହାର କି ଛୁଟି ରହିଅଛି ଏବଂ ମିଡିଲ ଟାଉନ୍ ଓହାଓରେ ଅନୁଷ୍ଠିତ ହେବାକୁ ଥିବା ସେବାଗୁଡ଼ିକ ମଧ୍ୟରୁ ଗୋଟିଏରେ ଯୋଗ ଦେବାକୁ ଚାହାନ୍ତି, ଯାହାକି ସୋମବାର ଠାରୁ ଏକ ସପ୍ତାହ ପାଇଁ ଆରମ୍ଭ ହେବ, ତାହା କ୍ୟାମ୍ପ ପଡ଼ିଆରେ ହେବ। ଜିନ୍, କଣ ତୁମେ ସେହି କ୍ୟାମ୍ପ ପଡ଼ିଆର କେବଳ ନାମ ଜାଣିଛ କି? ଭାଇ ସଲିଭେନ, ମିଡିଲ ଟାଉନ୍ ଏକ ଛୋଟ ସହର ଅଟେ। ମୁଁ ଭାବୁଛି ଏଠାରେ ଜେଫରସନ୍ ବିଲେ ପରି ହୋଇଥିବ। ଏହା ଏକ ବାସ୍କେଟବଲ୍ କେନ୍ଦ୍ର ଅଟେ। ଭାଇ ସଲିଭେନ ସେଠାରେ ପାଳକ ଅଟନ୍ତି। ଏହି ସଭାରେ ଥିବା 60ରୁ ଅଧିକ ପୂର୍ଣ୍ଣ ସୁସମାଚାର ମଣ୍ଡଳୀମାନ ଯେଉଁମାନେ କି ଏହି ସଭାରେ ସହଯୋଗ କରୁଛନ୍ତି, ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ଆପଣମାନଙ୍କୁ କହିବାକୁ ସମର୍ଥ ହେବେ ଯେ ସେହି କ୍ୟାମ୍ପ ପଡ଼ିଆଟି କେଉଁଠାରେ ଅଛି ଏବଂ କ୍ୟାମ୍ପ ପଡ଼ିଆରେ ଅନେକ କୁଟୀରମାନ ରହିବ। ତେଣୁକରି ମୋତେ କୁହାଯାଇଛି ଯେ ଆସିବାକୁ ଚାହୁଁଥିବା ଲୋକମାନଙ୍କୁ ଜଣାଇ ଦେବା ପାଇଁ ଏବଂ ସଭାଗୁଡ଼ିକ ସୋମବାର ଠାରୁ ଆରମ୍ଭ ହୋଇ ଶନିବାର ପର୍ଯ୍ୟନ୍ତ 6 ଦିନ ହେବ ଏବଂ ରବିବାର ଦିନ ସେବା ହେବ ନାହିଁ, ଅନ୍ୟ ମଣ୍ଡଳୀଗୁଡ଼ିକ ହେତୁ ଯେପରିକି ସେମାନେ ଯାଇ ସେମାନଙ୍କର ନିୟମିତ ସେବା କରିପାରନ୍ତି। ସମ୍ଭବତଃ ପ୍ରତ୍ୟେକ ରାତ୍ରି ଆରୋଗ୍ୟ ସେବା କିମ୍ବା ରୋଗୀମାନଙ୍କ ପାଇଁ ପ୍ରାର୍ଥନା ହେବ ଏବଂ ସମସ୍ତେ ଆମନ୍ତ୍ରିତ ଅଟନ୍ତି ଏବଂ ତାହା ଅଗଷ୍ଟ 10 ତାରିଖରୁ ଆରମ୍ଭ ହୋଇ 15 ତାରିଖ ଯାଏଁ ସୋମବାର ଠାରୁ ନେଇ ଶନିବାର ପର୍ଯ୍ୟନ୍ତ ହେବ। ଏବଂ ଯଦି ଆପଣମାନଙ୍କର ଛୁଟି ଅଛି ଏବଂ ଆପଣଙ୍କର ଛୁଟି ଆସୁଅଛି ଏବଂ ଆପଣ ତାହାକୁ ଏହିପରି ଭାବରେ କଟାଇବାକୁ ଚାହାନ୍ତି, ତେବେ ଆମେମାନେ ନିଶ୍ଚିତରେ ଆପଣଙ୍କୁ ପାଇ ଖୁସି ହେବୁ। ମୁଁ ମଧ୍ୟ ସେ ସମସ୍ତ ଲୋକମାନଙ୍କୁ ଉତ୍ସାହିତ କରିବି ଯେଉଁମାନେ କି ଖ୍ରୀଷ୍ଟିଆନ ବାପ୍ତିସ୍ମରେ ବାପ୍ତିଜିତ ହୋଇନାହାନ୍ତି, ସେମାନେ ଆଜି ସକାଳେ ରହି ପୁନର୍ବାର ତାହା ଉପରେ ଚିନ୍ତା କରନ୍ତୁ ଏବଂ ବାପ୍ତିସ୍ମ ସେବା ପାଇଁ ପ୍ରସ୍ତୁତ ରୁହନ୍ତୁ, ଯାହାକି ମୁଁ ଭାବୁଛି ବର୍ତ୍ତମାନ ଠାରୁ ନେଇ ପ୍ରାୟ 45 ମିନିଟ୍ ଭିତରେ ତାହା ହେବ। ତା ଏଠାରେ ଗୀର୍ଜାଘରେ ହେବ। ଆମେମାନେ ଲୋକମାନଙ୍କୁ ଖ୍ରୀଷ୍ଟିଆନ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ଉତ୍ସାହିତ କରିବା ପାଇଁ ଅତ୍ୟଧିକ ପ୍ରବୃତ୍ତ ଅଟୁ, ଏହା ଜାଣି ଯେ ତାହା ପରିତ୍ରାଣ ନିମନ୍ତେ ନିତାନ୍ତ ଜରୁରୀ ଅଟେ, କାରଣ ଏହା ଆମ ପ୍ରଭୁଙ୍କର ତାହାଙ୍କର ଶେଷ କାର୍ଯ୍ୟଭାର ରୂପେ ମଣ୍ଡଳୀ ପ୍ରତି ତାହାଙ୍କର ଶେଷ କାର୍ଯ୍ୟଭାର ରୂପରେ ଲେଖାଯାଇଥିଲା। କିଓବା ଯେପରିକି ସେ ଶେଷରେ ମଣ୍ଡଳୀକୁ ନିର୍ଦ୍ଦେଶ ଦେଇଥିଲେ, ସେ କହିଥିଲେ ସମସ୍ତ ଜଗତକୁ ଯାଅ ଏବଂ ପ୍ରତ୍ୟେକ ପ୍ରାଣୀଙ୍କୁ ସୁସମାଚାର ପ୍ରଚାର କର, ଯିଏ ବିଶ୍ୱାସ କରେ ଓ ବାପ୍ତିଜିତ ହୁଏ ସେ ଉଦ୍ଧାର ପାଇବ। ତେଣୁକରି ଆମେମାନେ ଜାଣୁ ଯେ ଏହା ଜରୁରୀ ଅଟେ ଯେ ଆମେମାନେ ଡୁବିତ ହେବା ଦ୍ୱାରା ବାପ୍ତିଜିତ ହେଉ ଏବଂ ଆମେମାନେ ଆପଣମାନଙ୍କୁ ଏହି ସେବା ପ୍ରଦାନ କରିବା ହେତୁ ଆନନ୍ଦିତ ହେବୁ। ସେହି ଯେକୌଣସି ବ୍ୟକ୍ତିଙ୍କୁ ଯିଏକି ସେମାନଙ୍କ ହୃଦୟରେ ଏହା ବିଶ୍ୱାସ କରନ୍ତି ଯେ ଯୀଶୁଖ୍ରୀଷ୍ଟ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି, ଯେ ସେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ମୃତ୍ୟୁବରଣ କରିଥିଲେ ଏବଂ ଆପଣ ହିଁ ସେ ଜଣକ ଅଟନ୍ତି ଯାହାକୁ ଉଦ୍ଧାର କରିବା ନିମନ୍ତେ ସେ ମୃତ୍ୟୁବରଣ କରିଥିଲେ ଏବଂ ଯିଏ ଆସିବାକୁ ଚାହିଁବେ ଓ ଆପଣଙ୍କ ପାପ କ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବାକୁ ଇଚ୍ଛା କରିବେ ଜଗତକୁ ଏହା କହିବେ ଯେ ଆପଣ ବିଶ୍ୱାସ କରନ୍ତି ଯେ ଆପଣଙ୍କର ପାପଗୁଡ଼ିକ କ୍ଷମା କରାଯାଇଅଛି ଏବଂ ଏହା ଯେ ଆପଣ ବର୍ତ୍ତମାନ ନିଜର ପକ୍ଷ ନେବା ପାଇଁ ପ୍ରଭୁ ଯୀଶୁଙ୍କର ଜଣେ ଶିଷ୍ୟ ହେବାକୁ ଯାଉଛନ୍ତି। ଯଦି ଆପଣଙ୍କ ପାଖରେ ଯିବା ହେତୁ କୌଣସି ମଣ୍ଡଳୀ ନାହିଁ, ତେବେ ଆମେ ଆପଣଙ୍କୁ ଆମ ସହିତ ସହଭାଗିତା ନିମନ୍ତେ ପାଇବା ପାଇଁ ଆନନ୍ଦିତ ହେବୁ। ଆମର ଏଠାରେ କୌଣସି ସଦସ୍ୟ ନାହାନ୍ତି। ଏହା ପ୍ରତ୍ୟେକ ନାମଧାରୀ ସଂସ୍ଥାରୁ ଖ୍ରୀଷ୍ଟଙ୍କ ସମସ୍ତ ଶରୀର ପାଇଁ ଏହା ଏକ ଉନ୍ମୁକ୍ତ ଆରାଧନାଳୟ ଅଟେ। ଆମେ ଏକ ଆନ୍ତଃ ନାମଧାରୀ ସଂସ୍ଥା ଭାବରେ ଛିଡ଼ା ହୋଇଥାଉ ଏବଂ ଆମେ ସମସ୍ତ ଲୋକମାନଙ୍କ ପାଇଁ ଦ୍ୱାର ଖୋଲିଅଛୁ। ଏଥିରେ କିଛି ଯାଏସେ ନାହିଁ ଯେ ସେମାନେ କିଏ ଅଟନ୍ତି, କେଉଁ ବର୍ଣ୍ଣର, କେଉଁ ଜାତିର କିମ୍ବା ଧର୍ମର ଅଟନ୍ତି, ସମସ୍ତଙ୍କର ସ୍ୱାଗତ ଅଛି। ଯିଏକି ଇଚ୍ଛା କରେ ସେ ଆସୁ ଏବଂ ଯଦି ଆପଣଙ୍କ ପାଖରେ ଅନ୍ୟ କୌଣସି ମଣ୍ଡଳୀ ନାହିଁ, ତେବେ ଆମେମାନେ ଆପଣଙ୍କ ନିମନ୍ତେ ଆନନ୍ଦିତ ହେବୁ ଯେ ଆପଣ ଆସି ଆମ ସହିତ ସହଭାଗିତା କରନ୍ତୁ। ଯୋଗଦେବା ନିମନ୍ତେ କିଛି ନୁହେଁ, ଯେତେବେଳେ ଦ୍ୱାରଗୁଡ଼ିକ ଖୋଲା ହୁଏ ଆପଣ ଠିକ୍ ଭିତରକୁ ଚାଲି ଆସନ୍ତୁ ଏବଂ ଆମ ସହିତ ସହଭାଗିତା କରନ୍ତୁ। ତାହା ହିଁ ସବୁକିଛି ଅଟେ ଯାହା ଆପଣ ଆବଶ୍ୟକ କରନ୍ତି। ଠିକ୍ ସେହିପରି ଭାବରେ ଆସନ୍ତୁ, ଏକ ଖୋଲା ହୃଦୟ ସହିତ ଆସନ୍ତୁ, ନିଜର କାନ୍ଧକୁ ଚକରେ ରଖନ୍ତୁ ଏବଂ ପରମେଶ୍ୱରଙ୍କ ରାଜ୍ୟ ନିମନ୍ତେ ଆମକୁ ସାହାଯ୍ୟ କରନ୍ତୁ ଯେତେବେଳେ କି ଆମେମାନେ ଆଗକୁ ବଢ଼ିଥାଉ। କାରଣ ଆମେମାନେ ବିଶ୍ୱାସ କରୁ ଯେ ସେହି ଘଟିକାଟି ଶୀଘ୍ରାତିଶୀଘ୍ର ନିକଟବର୍ତ୍ତୀ ଅଟେ, ଯେତେବେଳେ ବାଇବଲର କୁହାଯାଇଥିବା ସମସ୍ତ ବିଷୟ ସଫଳ ହେବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅନ୍ୟ ଏକ ଦିନ ଆପଣମାନେ ଖ୍ରୀଷ୍ଟଙ୍କୁ ଜାତିସଂଘରେ ତାଙ୍କର ବକ୍ତବ୍ୟକୁ ପାଠ କରିଥିବେ, ଯାହାକି ମୋତେ ମୋର ଜଣେ ବନ୍ଧୁଙ୍କ ଦ୍ୱାରା ଗୋଟିଏ କାନାଡାର ଖବରକାଗଜରେ ଉଦ୍ଧୃତ କରାଯାଇଥିଲା। ସେ କହିଥିଲେ ଯଦି ଜଣେ ପରମେଶ୍ୱର ଅଛନ୍ତି, ତାହେଲେ ସେ ପୁନର୍ବାର ଆପଣ ପୁଞ୍ଜିବାଦୀମାନଙ୍କ ସହିତ ଠିକ୍ ସେହିପରି ଭାବରେ ସେହି ମନ୍ଦିରକୁ ପରିଷ୍କାର କରି ସଫା କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି, ଯେପରିକି ସେ ଆରମ୍ଭରେ କରିଥିଲେ। ତେଣୁକରି ବର୍ତ୍ତମାନ ଆପଣମାନେ ରେଖାଗୁଡ଼ିକ ମଧ୍ୟରେ ପାଠ କରିପାରନ୍ତି, ସେ ପୁଣି ଥରେ ମନ୍ଦିରକୁ ପରିଷ୍କାର କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି ଏବଂ ତାହା ଭୟଙ୍କର ଯେ ଜଣେ ସାମ୍ୟବାଦୀଙ୍କୁ ସେହିପରି କିଛି କହିବାକୁ ପଡ଼ିଥାଏ, ଯଦିଓ ତାଙ୍କ ପାଖରେ କିଛି ରହିଥିଲା। ତାହା ଠିକ୍ ଅଟେ, ଆରମ୍ଭରେ ତାହା ସେହି ପୁଞ୍ଜିପତିମାନେ ହିଁ ଥିଲେ ଯେଉଁମାନେ କିଛି ସମସ୍ୟାକୁ ସୃଷ୍ଟି କରିଥିଲେ। ଆମେମାନେ ପୁଞ୍ଜିବାଦୀ ଅଟୁ। ମୁଁ ଶୁଣିଲି ଯେ ଆମର ଆଦରଣୀୟ ପ୍ରିୟ ପାଳକ ଭାଇ ନେଭିଲ୍ ତାଙ୍କ ଟେଲିଭିଜନରେ କିମ୍ବା ରେଡିଓ ପ୍ରସାରଣରେ ଏକ ମନ୍ତବ୍ୟ ଦେଇଥିଲେ ଅନ୍ୟ ସକାଳରେ, ଯାହାକି ମୋ ମନରେ ବାରମ୍ବାର ଓ ବାରମ୍ବାର ଘାରି ହୋଇଥିଲା। ମୁଁ ଏହାକୁ ଠିକ୍ ଭୁଲି ପାରିନଥିଲି। ଗତ ରାତିରେ ମୁଁ ଏହାକୁ ମୋର ଜଣେ ବନ୍ଧୁଙ୍କୁ କହିଥିଲି, ଏବଂ ତାହା ଏହା ଥିଲା ଯେ ସେଠାରେ ହେବ ପୃଥିବୀରୁ ପବିତ୍ର ଆତ୍ମାଙ୍କୁ ନେଇଯିବା ପରେ ସେ ଆନୁଷ୍ଠାନିକ ମଣ୍ଡଳୀ ଧର୍ମ ସେହି ପାର୍ଥକ୍ୟ ନ ଜାଣି ଠିକ୍ ଆଗକୁ ବଢି ଚାଲିବ। କଣ ଆପଣ କେବେ କରିଛନ୍ତି? କେତେଜଣ ତାହା ଶୁଣିଛନ୍ତି? କଣ ତାହା ଆଶ୍ଚର୍ଯ୍ୟଜନକ ନଥିଲା କି? ସେମାନେ ପବିତ୍ର ଆତ୍ମାଙ୍କୁ ଜାଣନ୍ତି ନାହିଁ, ତେଣୁକରି ସେମାନେ ଏହା ଜାଣନ୍ତି ନାହିଁ ଯେ ତାହା କେବେ ଚାଲିଗଲା, ଏବଂ ସେମାନେ ଠିକ୍ ସେହିପରି ଭାବରେ ଆଗକୁ ଚାଲିଥିବେ। ଯେତେବେଳେ ସେହି ଶେଷ ଜଣକାକୁ ଖ୍ରୀଷ୍ଟଙ୍କ ଶରୀରରେ ମୁଦ୍ରାଙ୍କିତ କରାଯାଏ, ସେମାନେ ତଥାପି ଆଗକୁ ବଢୁଥିବେ, ପରିବର୍ତ୍ତିତ ମାନଙ୍କୁ ଏଥିରେ ଆଣିବାକୁ ଚେଷ୍ଟା କରୁଥିବେ, କାରଣ ସେମାନେ ଏହା ଜାଣନ୍ତି ନାହିଁ ଯେ ତାହା କଣ ଅଟେ ଏବଂ ସେମାନଙ୍କର ଆନୁଷ୍ଠାନିକ ଧର୍ମଗୁଡ଼ିକ ଠିକ୍ ପୂର୍ବପରି ଜାରି ରହିଥିବ। ତେବେ ଏହା ଆପଣଙ୍କ ଭିତରେ ସେହିପରି ଭାବରେ ନିମଜ୍ଜିତ ହୋଇନଥାଇପାରେ ଯେପରିକି ତା ମୋ ସହିତ ହୋଇଥିଲା, ମାତ୍ର ତାହା ପ୍ରକୃତରେ ଏକ ଚମତ୍କାର ବକ୍ତବ୍ୟ ଥିଲା ଯେ ସେମାନେ କେବଳ ଧାର୍ମିକ ରୀତିନୀତିରେ ଏତେ ଦୂରକୁ ଚାଲିଯିବେ ଯେ ଏପରିକି ସେମାନେ ପବିତ୍ର ଆତ୍ମାଙ୍କର ଅନୁପସ୍ଥିତିକୁ ଉପଲବ୍ଧି କରିବେ ନାହିଁ, କାରଣ ଆରମ୍ଭରୁ ହିଁ ସେମାନେ ଜାଣିନାହାନ୍ତି ଯେ ତାହା କଣ ଅଟେ। ପରମେଶ୍ୱର ଆମ ଉପରେ ଦୟା କରନ୍ତୁ। ଭାଇ, ମୁଁ ଏହି ଜୀବନରେ ଏହିପରି ଭାବରେ ବଞ୍ଚି ରହିବାକୁ ଚାହେଁ ଏବଂ ଏହା ମୋର ଇଚ୍ଛା ଯେ ଏପରିକି ଯଦି ତାହାଙ୍କୁ ଅଳ୍ପ ମାତ୍ର ବି ଦୁଃଖ ହୁଏ, ମୁଁ ଏହାକୁ ମୋ ହୃଦୟରେ ଜାଣିଯିବି। ଯଦି ମୁଁ ଏପରି କିଛି କରେ ଯାହାକି ତାଙ୍କୁ ଦୁଃଖ ଦେଇଥାଏ, ତାହେଲେ ମୁଁ ଏହାକୁ ଅଳ୍ପ କ୍ଷଣ ମଧ୍ୟରେ ଅନୁଭବ କରିବାକୁ ସମର୍ଥ ହେବି। ତାହାଙ୍କର ଅନୁପସ୍ଥିତି ବିଷୟକୁ ଅଲଗା ଛାଡି ଦିଅନ୍ତୁ, ମୁଁ ତ ଏଠାରେ ରହିବାକୁ ଚାହେଁ ନାହିଁ ଯେତେବେଳେ ସେ ଏଠାରେ ନଥାନ୍ତି, ମୁଁ ତ ସେତେବେଳେ ଚାଲିଯିବାକୁ ଚାହେଁ। ହଁ ଆଜ୍ଞା, କାରଣ ସେଠାରେ ଦୟା ସିଂହାସନରେ ରକ୍ତ ନଥିବ, ଏହା ଅନ୍ଧକାର ଏବଂ ଧୂମ ଓ କଳା ହୋଇଯିବ। ସେହି ସମୟରେ ପବିତ୍ର ସ୍ଥାନରେ ସେଠାରେ ଆମର ମାମଲାକୁ ସପକ୍ଷବାଦୀ ହୋଇ ଉପସ୍ଥାପିତ କରିବା ପାଇଁ କୌଣସି ଓକିଲ ରହିବେ ନାହିଁ। କଣ ଆପଣ ଜାଣନ୍ତି ଯେ ଶାସ୍ତ୍ର ତାହା କୁହେ ପବିତ୍ର ସ୍ଥାନଟି ଧୂମରେ ପରିପୂର୍ଣ୍ଣ ହେଉଥିଲା ଦୟା ସିଂହାସନରେ ଯେତେବେଳେ କୌଣସି ରକ୍ତ ରହୁନଥିଲା ସେତେବେଳେ ଏହା ବିଚାର ଥିଲା ଯଦି ପ୍ରଭୁ କରିବେ ଶରତ ଋତୁର ପ୍ରାରମ୍ଭରେ କୌଣସି ସମୟରେ ଆମକୁ କେତୋଟି ରାତିର ଉଦ୍ଦୀପନା ସଭା ଦେବେ ମୁଁ ଏହାକୁ କେବଳ ମୋ ମନରେ ରଖିଅଛି ଯେ ମୁଁ ସେହି ପ୍ରକାଶିତ ବାକ୍ୟର ପୁସ୍ତକ ନେବାକୁ ଚାହେଁ ଏହା ଉପରେ ଏକ ଅଧ୍ୟୟନ କରେ ଠିକ୍ କେବଳ ସେହି ପ୍ରକାଶିତ ବାକ୍ୟ ପୁସ୍ତକ ଦେଇ ଆଗକୁ ଯାଏ ବର୍ତ୍ତମାନ ଆଜି ମୁଁ ଜାଣେ ଯେ ସେଠାରେ ପ୍ରାର୍ଥନା କରାଇବା ନିମନ୍ତେ ଅନେକ ଲୋକ ଆସିଛନ୍ତି ଏବଂ ମୋର କାର୍ଯ୍ୟାଳୟଟି ଆଜି କିମ୍ବା ଏହି ସପ୍ତାହରେ ବନ୍ଦ ଥିଲା ଏବଂ କିଛି ଲୋକମାନେ ଆସିଥିଲେ ପ୍ରାର୍ଥନା କରାଯିବା ନିମନ୍ତେ ସୁଯୋଗ ପାଇନଥିଲେ ସେଠାରେ ବାହାରେ କାରଣ ସେ ବାଳକମାନେ ଗୋଟେ ଦିନ ପାଇଁ କିମ୍ବା ସେହିପରି କିଛି ବିଶ୍ରାମ ନେବା ନିମନ୍ତେ ଚାଲି ଯାଇଥିଲେ ସେମାନଙ୍କ ପାଖରେ କରିବା ପାଇଁ ବହୁତ କିଛି କାମ ରହିଛି ସେମାନଙ୍କ ନିଜସ୍ୱ କାର୍ଯ୍ୟ ପୁଣି ଆରାଧନାର କାର୍ଯ୍ୟ ଏବଂ ମୋର ଫୋନ୍ ଡାକରା ଓ ସବୁକିଛି ଏହା ଶୀଘ୍ର ହିଁ ଆପଣଙ୍କୁ ଆପଣଙ୍କର ସ୍ନାୟୁତନ୍ତ୍ରରେ ପ୍ରଭାବ ପକାଇଥାଏ ଏବଂ ତେଣୁକରି ତାହା ହିଁ ସେ କାରଣ ଅଟେ ମୁଁ ଜାଣେ ଯେ ମୋତେ କେତେବେଳେ ଥରେ କୌଣସି ଠାରେ ବାହାରକୁ ଯିବାକୁ ପଡ଼ିଥାଏ ଏବଂ କିଛି ଗୋଟାଏ ଅଲଗା କରିବାକୁ ପଡ଼ିଥାଏ ଏବଂ ମୁଁ ଜାଣେ ସେମାନେ ମଧ୍ୟ ତାହା କରନ୍ତି ତେଣୁକରି ସେମାନେ ମୋତେ ଡାକି ଜଣାଇଲେ ମୁଁ କହିଲି ମୁଁ ଭାବୁଛି ଯେ ଏହା ଠିକ୍ ହେବ ଏବଂ ଆମେମାନେ କିଛି କ୍ଷଣ ମଧ୍ୟରେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଯାଉଅଛୁ ଏବଂ ମୁଁ ଭାବିଲି ଆମେ ପରମେଶ୍ୱରଙ୍କ ବାକ୍ୟରୁ କିଛି ପାଠ କରିବା ଯଦି ଆପଣମାନଙ୍କ ପାଖରେ ବର୍ତ୍ତମାନ ନିଜର ବାଇବେଲ ଅଛି ତେବେ ଆସନ୍ତୁ ଯିଶାୟା ପୁସ୍ତକକୁ ଯିବା ମୁଁ ଦେଖିବାକୁ ପସନ୍ଦ କରିବି ଯେ ଆପଣ ନିଜର ପୁସ୍ତକ ନିଅନ୍ତୁ ଏବଂ ଏହାକୁ ପାଠ କରନ୍ତୁ ମୁଁ ପାଠ କରେ ଯଦି ଆପଣ କେବଳ ସେହି ବାକ୍ୟର ଯାହାକି ଆମେମାନେ ପାଠ କରୁ ତାହାର ଗୋଟିଏ କିମ୍ବା ଦୁଇଟି ଶବ୍ଦରୁ ଅଧିକ ନୁହେଁ ପାଠ କରନ୍ତି ତଥାପି ଏହା ପରମେଶ୍ୱରଙ୍କ ଅନନ୍ତ ଅମର ବାକ୍ୟ ଅଟେ ଏହା କଦାପି ଲୋପ ହୋଇପାରେ ନାହିଁ ଯିଶାୟାଙ୍କ 55ତମ ପର୍ବ ଶୀର୍ଷକ ହେଉଛି ଅନନ୍ତ ପରିତ୍ରାଣ ହେ ତୃଷିତ ଲୋକ ସକଳ ତୁମ୍ଭେମାନେ ଜଳ ନିକଟକୁ ଆସ ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସ ତୁମ୍ଭେମାନେ ଆସ କିଣ ଓ ଭୋଜନ କର ହଁ ଆସ ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ କିଣ ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ ଯାହା ତୃପ୍ତିକର ନୁହେଁ ତହି ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ କର୍ଣ୍ଣଡେର ଓ ଆମ୍ଭ ନିକଟକୁ ଆସ ଶୁଣ ତହିଁରେ ତୁମ୍ଭମାନଙ୍କର ପ୍ରାଣ ବଞ୍ଚିବ ପୁଣି ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟ ସ୍ଥାୟୀ ନିୟମ ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା ମୁଁ ଅଳ୍ପ କିଛି ସମୟ ପାଇଁ ଆପଣମାନଙ୍କୁ ଏହି ବିଷୟ ଉପରେ କହିବାକୁ ଚାହେଁ ବିନା ଅର୍ଥ ଓ ବିନା ମୂଲ୍ୟରେ ଆମମାନଙ୍କ ଦିନରେ ମନୋରଞ୍ଜନର ବହୁତ କିଛି ବିଷୟମାନ ଅଛି ଲୋକମାନଙ୍କୁ ଆକର୍ଷିତ କରିବା ହେତୁ ଏତେ ଅଧିକ ବିଷୟମାନ ଅଛି ଯାହାକୁ ଆମେ ଭୋଗବିଳାସ ବୋଲି କହିଥାଉ ଏବଂ ଏହା ସମସ୍ତ ଲୋକମାନଙ୍କ ପାଇଁ ସମସ୍ତ ବୟସ ପାଇଁ ଅଟେ ସେଠାରେ ଯୁବା ଲୋକମାନଙ୍କ ପାଇଁ ପ୍ରଲୋଭନ ବିଷୟ ଅଛି ସେହି ଆଧୁନିକ ନୃତ୍ୟ ଏବଂ ରକ୍ ରୋଲ୍ ଆମୋଦ ପ୍ରମୋଦ ବିଷୟମାନ ଏବଂ ସେମାନଙ୍କ ପାଖରେ ଥିବା ସେ ସଙ୍ଗୀତ ଯାହାକି ତାହା ସହିତ ଚାଲିଥାଏ ଏବଂ ଏହା ସବୁ ମନୋରଞ୍ଜନ ନାମରେ ପ୍ରଲୋଭନ ଅଟେ ମୋର ସେଥିରେ କିଛି ଫରକ ପଡ଼େ ନାହିଁ ଯେ ଗୋଟିଏ ପିଲା କେତେ ଭଲ ଭାବରେ ପାଳିତ ହୋଇଥାଏ ଏବଂ ଏହାକୁ କିପରି ଭାବରେ ବିଷୟଗୁଡ଼ିକୁ ଠିକ୍ କରିବାକୁ ଶିଖାଯାଇଥାଏ ଯଦି ସେହି ଶିଶୁ ନୂତନ ଜନ୍ମର ଅଭିଜ୍ଞତାକୁ ଗ୍ରହଣ କରିନାହିଁ ତାହେଲେ ରକ୍ ଆଣ୍ଡ ରୋଲ୍ ସଙ୍ଗୀତ ତାର ଧ୍ୟାନକୁ ଶୁଣିବା ମାତ୍ରକେ ହିଁ ଆକର୍ଷିତ କରେ କାରଣ ତାହାଠାରେ ସ୍ୱଭାବ ଦ୍ୱାରା ହିଁ ତାହାଠାରେ ଏକ ଶାରୀରିକ ଆତ୍ମା ଜନ୍ମ ନେଇଥାଏ ଏବଂ ଶୈତାନର ଶକ୍ତି ଆଜି ଏତେ ଅଧିକ ଅଟେ ଯେ ଏପରିକି ତାହା ସେହି ଛୋଟ ପିଲାଟିର ଆତ୍ମାକୁ ଧରି ପକାଏ ଏବଂ ତାହେଲେ ଏହା ସେହି ବୟସ୍କ ଲୋକମାନଙ୍କୁ କେତେ ଅଧିକ କରିବ ଯେଉଁମାନେ କି ସେହି ନୂତନ ଜନ୍ମକୁ ପ୍ରତ୍ୟାଖ୍ୟାନ କରିଅଛନ୍ତି। କାରଣ କେବଳ ଯେତେବେଳେ ଆପଣଙ୍କର ଜୀବନଟି ପରିବର୍ତ୍ତିତ ହୋଇଥାଏ ଏବଂ ଆପଣ ପରିବର୍ତ୍ତିତ ହୋଇ ପରମେଶ୍ୱରଙ୍କ ରାଜ୍ୟରେ ନୂତନ ଭାବେ ଜନ୍ମ ଗ୍ରହଣ କରିଥାନ୍ତି, ଆପଣଙ୍କର ପ୍ରକୃତି ଏବେ ସୁଦ୍ଧା ଜଗତର ବିଷୟବସ୍ତୁରୁ ହିଁ ହେବ। ଏଥିରେ କିଛି ଯାଏ ଆସେ ନାହିଁ ଯେ ଆପଣ କେତେ ଧାର୍ମିକ ଅଟନ୍ତି, ଯେପର୍ଯ୍ୟନ୍ତ କି ଆପଣଙ୍କ ଭିତରେ ତାହା ପରିବର୍ତ୍ତନ ହୋଇନାହିଁ। ଆପଣ ଉପାସନା କରି ଧାର୍ମିକ ହୋଇପାରିବେ, କିନ୍ତୁ ତଥାପି ତାହା ଆପଣଙ୍କ ପ୍ରତି କୌଣସି ପ୍ରକାର ଏକ ଆକର୍ଷଣର ଶକ୍ତି ରହିବ, କାରଣ ପାପ ଓ ତାର ଅଭିଳାଷର ଏହି ବୃଦ୍ଧ ବ୍ୟକ୍ତି ଜଣକ ଏପର୍ଯ୍ୟନ୍ତ ସୁଦ୍ଧା ଆପଣଙ୍କ ଭିତରେ ମରିନାହିଁ। ମାତ୍ର ଥରେ ଖ୍ରୀଷ୍ଟଙ୍କୁ ଆପଣଙ୍କ ହୃଦୟରେ ସିଂହାସନ ଗ୍ରହଣ କରିବାକୁ ଦିଅନ୍ତୁ, ସେହି ବିଷୟଗୁଡ଼ିକ ବ୍ୟତିବ୍ୟସ୍ତ କରେ ନାହିଁ। ଏହା ଏତେ ଅଧିକ ମହାନ ଅଟେ, ମୁଁ ସେହି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିପାରେ ନାହିଁ, କାରଣ ମୁଁ ବର୍ତ୍ତମାନ ତାଙ୍କ ନାମ ଚିନ୍ତା କରିପାରୁନାହିଁ। ମାତ୍ର ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ ତାହା ମନେଥିବ। ସେମାନେ କୁହନ୍ତି ଯେ ଏପରି ଏକ ଦ୍ୱୀପ ଥିଲା ଯେଉଁଠାରେ କି ସେହି ପୁରୁଷମାନେ ଆକ୍ରମଣ ପାଇଁ ଲୁଚି ରହିଥାନ୍ତି ଏବଂ ସ୍ତ୍ରୀ ଲୋକମାନେ ଗୀତ ଗାଇ ଗାଇ ବାହାରକୁ ଆସିଥାନ୍ତି, ଏବଂ ସେମାନଙ୍କର ଗୀତ ଏତେ ଚିତ୍ତାକର୍ଷକ ଥିଲା ଯେ ଜାହାଜରେ ଯାଉଥିବା ସେହି ନାବିକମାନେ ଟାଣି ହୋଇ ଆସିଯାଆନ୍ତି ଏବଂ ତାପରେ ଆକ୍ରମଣକାରୀ ସୈନିକମାନେ ଏହି ନାବିକମାନଙ୍କୁ ଧରି ପକାନ୍ତି ଏବଂ ସେମାନଙ୍କୁ ହତ୍ୟା କରନ୍ତି। ଏବଂ ଜଣେ ନିର୍ଦ୍ଦିଷ୍ଟ ମହାନ ବ୍ୟକ୍ତି ସେହି ମାର୍ଗ ଦେଇ ଯିବାକୁ ଚାହିଁଲେ ଏବଂ ସେ ତାଙ୍କର ନାବିକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ତାଙ୍କୁ ପାଲବନ୍ଧା ଯାଉଥିବା ଏକ ପୋଲରେ ବାନ୍ଧି ଦିଅନ୍ତୁ ଏବଂ ତାଙ୍କ ପାଟିରେ କିଛି ରଖିଦିଅନ୍ତୁ ଯେପରିକି ସେ ଚିତ୍କାର କରିପାରିବେ ନାହିଁ, ଏବଂ ତାଙ୍କର ନାବିକମାନଙ୍କ କାନରେ କିଛି ଜିନିଷ ଚୁଣ୍ଟି ଦିଅନ୍ତୁ ଯେପରିକି ସେମାନେ ତାହା ଶୁଣିପାରିବେ ନାହିଁ ଏବଂ ଏହା ଶୁଣିବାରୁ ବଞ୍ଚିତ ହୋଇ ପାରି ହୋଇଯିବେ। ଏବଂ ସେହି ସ୍ତ୍ରୀ ଲୋକମାନେ ନାଚି ନାଚି ଏବଂ ଚିତ୍କାର କରି ଏବଂ ଗୀତ ଗାଇ ବାହାରି ଆସିଲେ ଏବଂ ଏହା ଏତେ ଅଧିକ ଚିତ୍ତାକର୍ଷକ ଥିଲା ଯେ ଏପରିକି ସେ ନିଜ ହାତରେ ନିଜକୁ ଲୁଚାଇ ତାଙ୍କର ନାବିକମାନଙ୍କୁ ଉଚ୍ଚ ପାଟିରେ ଚିତ୍କାର କରେ, ବୁଲି ପଡ଼ ବୁଲି ପଡ଼, କିନ୍ତୁ ସେମାନେ ତାଙ୍କ କଥା ଶୁଣିପାରିଲେ ନାହିଁ। ସେମାନଙ୍କର କାନରେ ତ ଚୁଣ୍ଟା ରହିଥିଲା। ଏବଂ ତାପରେ ସେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ ଯେଉଁଠାରେ କି ସେମାନଙ୍କୁ ତାଙ୍କୁ ପୋଲରୁ ଉନ୍ମୁକ୍ତ କରିବାକୁ ଥିଲା କିମ୍ବା ତାଙ୍କ ହାତକୁ ଖୋଲିବାକୁ ଥିଲା ଏବଂ ତାଙ୍କୁ ସେମାନଙ୍କ କାନରୁ ଚୁଣ୍ଟା ଯାଇଥିବା ଜିନିଷଗୁଡ଼ିକୁ କାଢ଼ିବାକୁ ଥିଲା। ସେଠାରେ ଯେତେବେଳେ ସେ ରାସ୍ତାରେ ବୁଲୁଥିଲେ ସେ ଜଣେ ସଙ୍ଗୀତଜ୍ଞଙ୍କୁ ଶୁଣିଲେ ଯାହାକି ତଳେ ଥିବା ସେ ବିଷୟଠାରୁ ବହୁତ ଅଧିକ ସର୍ବୋତ୍କୃଷ୍ଟ ଥିଲା। ଏପରିକି ଯେତେବେଳେ ସେ ପୁନର୍ବାର ସେହି ମାର୍ଗ ଦେଇ ଗଲେ ସେମାନେ କହିଲେ, ହେ ମହାନ ନାବିକ, କଣ ଆମେ ଆପଣଙ୍କୁ ପୁଣି ଥରେ ପୋଲରେ ବାନ୍ଧିବା କି? ସେ କହିଲେ, ନା, ମୋତେ କେବଳ ଉନ୍ମୁକ୍ତ ଛାଡ଼ିଦିଅ, ମୁଁ ଏପରି କିଛି ଏତେ ମହାନ ବିଷୟ ଶୁଣିଅଛି ଯେ ତାହା ମୋତେ ଆଉ କଦାପି ବ୍ୟତିବ୍ୟସ୍ତ କରିବ ନାହିଁ। ଜଣେ ନୂତନ ଜନ୍ମ ପାଇଥିବା ଖ୍ରୀଷ୍ଟିଆନଙ୍କର ସେହି ପ୍ରକାର ହିଁ ଅଟେ। ସେମାନେ ରକ୍ ଆଣ୍ଡ ରୋଲ୍ ଠାରୁ ଏବଂ ଏହି ଜଗତର ମନୋରଞ୍ଜନ ଠାରୁ ଏକ ଅଧିକ କିଛି ମହାନ ବିଷୟ ପାଇଛନ୍ତି। ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ମନୋରଞ୍ଜନ କରାଯାଇଥାନ୍ତି। ଏହା ଏତେ ଅଧିକ ମହାନ ଅଟେ ଏପରିକି ଜଗତ ସେମାନଙ୍କ ପାଇଁ ମୃତ ହୋଇଥାଏ। ମାତ୍ର ଯେତେବେଳେ ଆପଣ ଏହି ଶସ୍ତା ମନୋରଞ୍ଜନକୁ ଯାଆନ୍ତି, ଆପଣଙ୍କୁ ମନେ ରଖିବା ଉଚିତ ଯେ ଆପଣଙ୍କୁ ବହୁତ ଅଧିକ ଟଙ୍କା ନେବା ଆବଶ୍ୟକ। ଜଣେ ଯୁବା ଲୋକ ଯିଏକି ନିଜର ଝିଅ ବନ୍ଧୁଙ୍କୁ ଏହି ଆମୋଦ ପ୍ରମୋଦ ଜନକ ଏକତ୍ରୀକରଣକୁ ଏବଂ ଏହି ନୃତ୍ୟକୁ ଏବଂ ଏହିପରି ସ୍ଥାନକୁ ନେଇକରି ଯାଆନ୍ତି, ସେ ସେହି ସପ୍ତାହର ଆୟର ବହୁତ ଅଧିକ ଅର୍ଥ ବ୍ୟୟ କରିବାକୁ ଯାଉଛନ୍ତି। ଏବଂ ସେହି ବୃଦ୍ଧ ଲୋକମାନେ ଯେଉଁମାନେ କି ମଦଶାଳାକୁ ଯାଇ ନିଜର ସପ୍ତାହର ଦୁଃଖ ଗୁଡ଼ିକୁ ଦୂର କରିବାରେ ଆନନ୍ଦ ପାଇବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ବହୁତ ଟଙ୍କା ବ୍ୟୟ କରିବାକୁ ପଡିଥାଏ ଏବଂ ସେମାନେ ଏଥିରୁ କଣ ଲାଭ କରନ୍ତି? ସେମାନେ ଆଉ କିଛି ନୁହଁ, ବରଂ ହୃଦୟ ଯନ୍ତ୍ରଣା ପାଇଥାନ୍ତି। ଏବଂ ମନେ ରଖନ୍ତୁ, ଆପଣଙ୍କୁ ତ ଏସବୁ ପାଇଁ କୌଣସି ଦିନେ ପରମେଶ୍ୱରଙ୍କ ସହିତ ମୀମାଂସା କରିବାକୁ ପଡିବ। ପାପର ବେତନ ହେଉଛି ମୃତ୍ୟୁ। ଆପଣ ଏଠାରେ ଏହାଦ୍ୱାରା ପୃଥିବୀରେ କିଛି ହେଲେ ଲାଭ କରନ୍ତି ନାହିଁ। ଏହା ଏକ ମିଥ୍ୟା ମରିଚିକା ଅଟେ। ମଦ୍ୟପାନ କରିବା କେବଳ ଦୁଃଖକୁ ବଢ଼ାଇବ। ପାପ କେବଳ ମୃତ୍ୟୁ ଉପରେ ମୃତ୍ୟୁକୁ ଯୋଗ କରିବ। ଆପଣଙ୍କର ଅନ୍ତିମ ପାଉଣା ଅନନ୍ତ କାଳ ନିମନ୍ତେ ପରମେଶ୍ୱରଙ୍କ ଠାରୁ ପୃଥକୀକରଣ ହେବ, ଅଗ୍ନି ହ୍ରଦ ମଧ୍ୟକୁ, ଏବଂ ଆପଣ କିଛି ଲାଭ କରିପାରିବେ ନାହିଁ, ମାତ୍ର ହରାଇବେ। ତେବେ ପରମେଶ୍ୱର ଆସି ପ୍ରଶ୍ନ ପଚାରନ୍ତି, ଯେଉଁ ବିଷଗୁଡ଼ିକ ତୃପ୍ତିକର ନୁହେଁ ତହି ପାଇଁ କାହିଁକି ମୂଲ୍ୟ ବ୍ୟୟ କରୁଅଛ? ତୁମେମାନେ ଏହା କାହିଁକି କରୁଅଛ? ମନୁଷ୍ୟକୁ ଏହା କରାଇବା ହେତୁ କେଉଁ ବିଷୟ ପ୍ରବର୍ତ୍ତାଇ ଥାଏ? ସେମାନଙ୍କ ପାଖରେ ଥିବା ସମସ୍ତ ଧନକୁ, ଯାହା ସବୁ ସେମାନେ ଅର୍ଜନ କରିପାରନ୍ତି, ସେମାନେ ମଦ କିଣିବା ପାଇଁ, କୌଣସି ମହିଳାଙ୍କ ନିମନ୍ତେ ପରିଧାନ ପୋଷାକ କିଣିବା ପାଇଁ, କିଏ ବା କୌଣସି ପ୍ରକାରର ଏକ ସାଂସାରିକ ଲୋଭନୀୟ ଭୋଗବିଳାସ ପାଇଁ ଖର୍ଚ୍ଚ କରିଦିଅନ୍ତି। ମାତ୍ର ଆମକୁ ବାଇବଲରେ କୁହାଯାଇଛି ଏବଂ ପରମେଶ୍ୱରଙ୍କ ନିକଟକୁ ଆସିବା ପାଇଁ ଆହ୍ୱାନ କରାଯାଇଛି, ଏବଂ ଅନନ୍ତ ଆନନ୍ଦ ଓ ଅନନ୍ତ ଜୀବନ ବିନା ଅର୍ଥରେ କିମ୍ବା ବିନା ମୂଲ୍ୟରେ କିଣିବା ପାଇଁ କୁହାଯାଇଛି। ସେହି ବିଷୟଗୁଡ଼ିକ ସନ୍ତୁଷ୍ଟ କରିପାରେ ନାହିଁ ଏବଂ ସେମାନଙ୍କର ଶେଷ ଦଶା ହେଉଛି ଅନନ୍ତ ମୃତ୍ୟୁ, ଏବଂ ଏହା ଆପଣଙ୍କୁ ସେହି ବଡ଼ ଲୋକ କିମ୍ବା ସେହି ମନୋରଞ୍ଜନକାରୀ ବ୍ୟକ୍ତି ହେବା ପାଇଁ ସମସ୍ତ ଧନକୁ ବ୍ୟୟ କରାଇ ଦେଇଥାଏ, ଯାହାକି ଆପଣ ଏକତ୍ର କରିପାରିଥାନ୍ତି, କିମ୍ବା ସେହି କୌତୁକିଆ ବାଳକ ହେବା ପାଇଁ, କିମ୍ବା ଆପଣ ଯାହା ବି ହୋଇପାରନ୍ତି, କିମ୍ବା ସେହି ଲୋକପ୍ରିୟ ଝିଅ, କିମ୍ବା ଏହା ଯାହା କିଛି ବି ଅଟେ, ତାହା କରିବା ପାଇଁ ଏହା ଆପଣଙ୍କର ସମସ୍ତ କିଛିକୁ ବ୍ୟୟ କରିଥାଏ ଯାହା ଆପଣ ଏକତ୍ର କରିପାରିଥାନ୍ତି। ସର୍ବୋଚ୍ଚ ସ୍ତରର ବସ୍ତ୍ର ପରିଧାନ କରିବା ଏବଂ ସେ ବିଷୟଗୁଡ଼ିକୁ କରିବା ଯାହାକି ଜଗତ କରିଥାଏ, କେବଳ ଅନନ୍ତ ନିନ୍ଦାର ଏକ ପାଉଣା ପାଇବା ନିମନ୍ତେ। ପରମେଶ୍ୱର କହିଲେ, ତେବେ କାହିଁକି? ବିଚାର ଦିନରେ ଆମେ ସେତେବେଳେ କଣ କରିବାକୁ ଯାଉଅଛୁ? ଯେତେବେଳେ ଆମକୁ ପଚରାଯାଏ, ଆମେ ତାହା ସେହିପରି କାହିଁକି କଲୁ? ଆମର ଉତ୍ତର କଣ ହେବାକୁ ଯାଉଅଛି? ଆଧୁନିକ ଆମେରିକାର ଉତ୍ତର କଣ ହେବାକୁ ଯାଉଅଛି, ଯିଏକି କୁହେ ଯେ ସେମାନେ ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର ଅଟନ୍ତି, ଏବଂ ଗୋଟିଏ ବର୍ଷରେ ଭୋଜନ ଅପେକ୍ଷା ମଦ୍ୟପାନରେ ଅଧିକ ଅର୍ଥ ଖର୍ଚ୍ଚ କରା ହୋଇଥାଏ। ସେହି ପ୍ରକାର ଜିନିଷ ପାଇଁ ଆପଣ କାହିଁକି ନିଜର ଅର୍ଥ ଖର୍ଚ୍ଚ କରନ୍ତି? ତଥାପି ସରକାର ଆପଣଙ୍କୁ $5 ମୂଲ୍ୟର କର ଆଦାୟ ପାଇଁ କାରାଗାରକୁ ପଠାଇଦେବ, ଯାହାକି ହୁଏତ ଆପଣ କୌଣସି ଅନୁଷ୍ଠାନକୁ ପଠାଇଥିବେ, ଯିଏକି କିଛି ମିଶନାରୀମାନଙ୍କୁ ବିଦେଶକୁ ପଠାଇବା ନିମନ୍ତେ କର ଗ୍ରହଣ କରିବା ହେତୁ ସଠିକ ଭାବରେ ସୁବ୍ୟବସ୍ଥିତ ହୋଇନଥାଏ। କୌଣସି ଦିନ ଆମକୁ ପଚରାଯିବାକୁ ଯାଉଅଛି, ତୁମେ ଏହା କାହିଁକି କଲ? ଆମେମାନେ ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର ଅଟୁ, ଏବଂ ସେଠାରେ ସେହି ଲୋକମାନଙ୍କୁ କୋଟି କୋଟି ଟଙ୍କା ପଠାଯାଏ, ଯାହାଦ୍ୱାରା ଆମେ ସେମାନଙ୍କର ବନ୍ଧୁତାକୁ କିଣିବାକୁ ଚେଷ୍ଟା କରୁଅଛୁ। ବର୍ତ୍ତମାନ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରୁଅଛନ୍ତି। ଏଥିରେ କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ କୃଷ୍ଣ କହିଥିଲେ, ଯଦି ଏକ ପରମେଶ୍ୱର ଅଛନ୍ତି ତାହେଲେ ସେ ପୁନର୍ବାର ତାଙ୍କର ପ୍ରାସାଦକୁ ପରିଷ୍କାର କରିବେ। ଆମକୁ ଲଜ୍ଜା ଦେବା ପାଇଁ ପ୍ରତିମା ପୂଜକ ମାନେ ଏହିପରି ବକ୍ତବ୍ୟ ଦେଇପାରନ୍ତି। ଏହା କେଡ଼େ ଏକ ହାସ୍ୟାସ୍ପଦ ବିଷୟ ଅଟେ, ଏବଂ ଆମେ ନିଜକୁ ଖ୍ରୀଷ୍ଟିଆନ ବୋଲି କହିଥାଉ। ପରମେଶ୍ୱର କହିଲେ, ଆସ ଅନନ୍ତ ଜୀବନ କିଣ, ବିନା ଅର୍ଥରେ ବିନା ମୂଲ୍ୟରେ ଚିରକାଳ ବଞ୍ଚିବା ପାଇଁ ଜୀବନ ନିଅ, ଆଉ ଆମେମାନେ ଏହା ପ୍ରତି ନିଜର ପିଠି କରିଦେଇଥାଉ ଓ ତାହାଙ୍କ ମୁହଁରେ ହସି ଦେଇଥାଉ। ସେଦିନ ଆମେ କଣ କରିବାକୁ ଯାଉଅଛୁ? କଣ ହେବାକୁ ଯାଉଅଛି? ଯଦି ପରମେଶ୍ୱର ଆମକୁ କିଛି ବିଷୟ କରିବାକୁ ଦିଅନ୍ତି, ଏବଂ ଆମକୁ ଟଙ୍କା ଦିଅନ୍ତି, ଏବଂ ଆକାଶ ତଳେ ଆମକୁ ସବୁଠାରୁ ଧନୀ ରାଷ୍ଟ୍ର କରି ଦିଅନ୍ତି, ତେବେ ପରମେଶ୍ୱର ପଚାରିବାକୁ ଯାଉଛନ୍ତି, ଆମେ ତାହା ସହିତ କଣ କଲୁ? ଆମେମାନେ କାହିଁକି ସେ ଅତୃପ୍ତିକର ବିଷୟଗୁଡ଼ିକ କିଣିବା ପାଇଁ ଆମର ଟଙ୍କା ଖର୍ଚ୍ଚ କଲୁ? କେବଳ ଏକ ରାଷ୍ଟ୍ରକୁ ନୁହେଁ, ବରଂ ତାହା ବ୍ୟକ୍ତି ବିଶେଷଙ୍କ ପ୍ରତି ହେବ। ପଇସାଠାରୁ ନେଇ ଲକ୍ଷ ଲକ୍ଷ ଡଲାର ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ତାହା ପଚରାଯିବ। ଯେତେବେଳେ ମନୁଷ୍ୟମାନେ ପରସ୍ପରକୁ ହତ୍ୟା କରନ୍ତି, ମୁଁ ଏହି ନିକଟରେ ଏକ ଲେଖନୀକୁ ପାଠ କରୁଥିଲି, ଯେଉଁଠାରେ କି ଦୁଇ ଜଣ ବ୍ୟକ୍ତି ଏକ ଶିକାର ଶିବିରରେ କାମ କରୁଥିଲେ। ଜଣଙ୍କର 5ଟି ସନ୍ତାନ ଥିଲେ, ଅନ୍ୟଟିର 2ଟି ସନ୍ତାନ ଥିଲେ, ଏବଂ ସେମାନଙ୍କ ମଧ୍ୟରୁ ଜଣକାକୁ ସେ ଚାକିରିରୁ ଛଟେଇ କରାଯିବାକୁ ଥିଲା, ଏବଂ ତନ୍ମଧ୍ୟରୁ ଜଣେ ବ୍ୟକ୍ତି ଯାହାର କି 2ଟି ସନ୍ତାନ କିମ୍ବା 5ଟି ସନ୍ତାନ ଥିଲେ, ଏହା ଅନୁଭବ କଲେ ଯେ ତାଙ୍କୁ ସେ 2ଟି ସନ୍ତାନ ଥିବା ବ୍ୟକ୍ତିଙ୍କ ଅପେକ୍ଷା ଚାକିରିର ଅଧିକ ପ୍ରୟୋଜନ ଅଛି, ଏବଂ ତାଙ୍କ ସହିତ ଶିକାର କରିବାକୁ ଗଲେ ଏବଂ ତାଙ୍କୁ ପିଠିରେ ଗୁଳି କଲେ। ଟଙ୍କା ତାହା ସେହି ପ୍ରକାରର ଏକ ରାଷ୍ଟ୍ର ଅଟେ, ତାହା ସେହି ପ୍ରକାରର ଏକ ଅନୁଭୂତି ଅଟେ, ତାହା ସେହି ପ୍ରକାରର ଏକ ଆତ୍ମା ଅଟେ, ଯାହାକି ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରୁଅଛି। ତେବେ ଆପଣ ଦେଖିପାରନ୍ତି ଯେ ନୂତନ ଜନ୍ମ କେତେ ଜରୁରୀ ଅଟେ। ଆପଣଙ୍କର ନୂତନ ଜନ୍ମ ହେବା ଜରୁରୀ ଅଟେ। ଏହା ହେବାକୁ ହିଁ ଅଛି। ମୋ ପାଖକୁ ଆସ ଏବଂ ବିନା ଅର୍ଥରେ କିଣ। ଆପଣ କହିପାରିବେ ନାହିଁ ମୋ ପାଖରେ ଟଙ୍କା ନଥିଲା। ଆପଣଙ୍କୁ ତ କୌଣସି ଟଙ୍କାର ଦରକାର ନାହିଁ, ଏହା ତ ମାଗଣାରେ ଦିଆଯାଇଛି। ଆମେ ଆମେରିକୀୟ ମାନେ ସବୁକିଛି ବିଷୟ ପାଇଁ ଟଙ୍କା ଦେବାରେ ଏତେ ଅଧିକ ପ୍ରବୃତ୍ତ ଅଟୁ। ତାହା ଆମର ସ୍ଲୋଗାନ ଅଟେ। ଆମେ ଜିନିଷ ପାଇଁ ଦେୟ ଦେଇଥାଉ। ଆମ ପାଖରେ ଟଙ୍କା ଅଛି, ଆମର ଡଲା ଟଙ୍କାକୁ ଅନ୍ୟ ଦେଶକୁ ଦେଖାଇଥାଉ ଏବଂ ପ୍ରଭୃତି ସବୁ କରିଥାଉ, ଯେଉଁମାନେ କି ଦରିଦ୍ର ଅଟନ୍ତି। ଚାଲି ଯାଆନ୍ତୁ, ଆପଣ ପର୍ଯ୍ୟଟକମାନଙ୍କୁ ଆସିବାର ଦେଖନ୍ତି, ସମସ୍ତେ ଉତ୍ତମ ପୋଷାକ ପରିହିତ ଏବଂ ଉଚ୍ଚ ବର୍ଗର। ଆମେରିକୀୟମାନେ ସେଥିରେ ପରିପୋଷିତ ହୁଅନ୍ତି। ସେହି ବିଷୟବସ୍ତୁ ପରମେଶ୍ୱରଙ୍କ ଦୃଷ୍ଟିରେ ଘୃଣ୍ୟ ଅଟେ। ତାହା ସ୍ୱର୍ଗକୁ ଆମମାନଙ୍କର ମାର୍ଗ କିଣିଦେବ ନାହିଁ। ମାତ୍ର ଆମେରିକାରେ ସବୁକିଛି ଆମକୁ ଅର୍ଥ ଦେଇ ଆମର ମାର୍ଗ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଆପଣ ରେଷ୍ଟୁରାଣ୍ଟକୁ ଯାଆନ୍ତି ଏବଂ ଆପଣ ନିଜର ରାତ୍ରି ଭୋଜନ କରନ୍ତି, ଏବଂ ଯଦି ଆପଣ ସେହି ସେବିକାକୁ ପୁରସ୍କାର ଦେବା ନିମନ୍ତେ ନିଜ ଉପରେ ଟଙ୍କା ନ ରଖନ୍ତି, ତେବେ ତାର ସେ ମୁଖମଣ୍ଡଳରେ ଆଖି ଉପରକୁ ଉଠିଯିବ, ଯେତେବେଳେ କି ସେ କାମ କରୁଥିବା କମ୍ପାନୀ ଦ୍ୱାରା ତାଙ୍କୁ ଦରମା ଦିଆଯାଇଥାଏ, ଏବଂ ତାହା ପୁଣି ଆପଣଙ୍କର ସମଗ୍ର ଦେୟର ଅତି କମ୍ରେ 10% କିମ୍ବା ଅଧିକ ହେବା ଉଚିତ। ଯଦି ଆପଣ ତାହା ନ କରନ୍ତି, ତେବେ ସେ ସେବିକା ଆପଣଙ୍କୁ ଜଣେ କୃପଣ କିମ୍ବା କୌଣସି ପ୍ରକାରର ଏକ ଅସୁଖୀକର ବ୍ୟକ୍ତି ଭାବରେ ଅନାଇବେ, ଯେତେବେଳେ କି ସେ ତା ଟଙ୍କା ପାଉଅଛି। ମୁଁ ଭାବୁଛି ଯେ ଏହା କରିବା ଏକ ଅପମାନ ଏବଂ ଲଜ୍ଜାଜନକ ବିଷୟ ଅଟେ। ମୁଁ ଭାବୁଛି ଯେ ଏହା ଦେଶ ଉପରେ ଏକ ଖରାପ ବିଚାର ଅଟେ। ପୂର୍ବରୁ ଭଲ ଲୋକମାନେ ଥିଲେ, ଭଲ ସ୍ଥାନମାନ ରହିଥିଲା, ତାହା ସବୁ ଅନୁମତି ଦେଉନଥିଲେ। ମାତ୍ର ଏହା ସବୁକିଛି ଏକ ବଡ଼ ଆତ୍ମା ନିକଟକୁ ଯାଉଅଛି। ମୁଁ ଏକ ଟ୍ରେନ୍ରେ ଗୋଟିଏ ଯାତ୍ରା ପାଇଁ ଯାଉଥିଲି ଏବଂ ଜଣେ କୁଲି ମୋର ଗୋଟିଏ ହାତରେ ଏକ ଛୋଟ ବ୍ରିଫକେସ୍ ଥିଲା, ଅନ୍ୟ ହାତରେ ଏକ ସୁଟକେସ୍ ଥିଲା, ଏବଂ ମୋର ଛୋଟ ଦାଢ଼ି କାଟିବାର ଜିନିଷ ସବୁ ମୋର ବାହୁ ତଳେ ରଖିଥିଲି ଓ ଚାଲୁଥିଲି। ସେ କୁଲି ପାଖକୁ ଆସିଲା, କହିଲା, କଣ ମୁଁ ଆପଣଙ୍କ ପାଇଁ ଏହାକୁ ବୋହିପାରେ? ମୁଁ କହିଲି, ଓ ମୁଁ ଠିକ୍ ସେଠାକୁ ଟ୍ରେନ୍ ପାଖକୁ ହିଁ ଯାଉଅଛି ମହାଶୟ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। କେବଳ ପ୍ରାୟ 30 ପାହା ଥିଲା। ସେ କହିଲା, ମୁଁ ଏହାକୁ ନେଇଯିବି, ଏବଂ ସେ ଛୋଟ ଜିନିଷଟିକୁ ଉଠାଇ ନେଇ ଚାଲିଗଲା। ତେବେ ଯେତେବେଳେ ସେ ଆସିଲା, ମୁଁ ଭାବିଲି ଯେ ବୋଧହୁଏ ମୁଁ ଜାଣିଥିଲି ଯେ ତାଙ୍କୁ ଦରମା ଦିଆଯାଏ, କିନ୍ତୁ ମୁଁ ତାକୁ କେବଳ ଏକ ଅଧା ଡଲାର ଟଙ୍କା ଦେଇଥାନ୍ତି। ସେ ବୋଧହୁଏ ଧରନ୍ତୁ ମୋ ସାମଗ୍ରୀ ଗୁଡ଼ିକୁ ନିଜ ପାଖରେ ପ୍ରାୟ ଗୋଟେ ମିନିଟ୍ ପାଇଁ ରଖିଥିଲା। ଏହି ଆରାଧନାଳୟର ଶେଷ ଅଗ ପର୍ଯ୍ୟନ୍ତ ସେତିକି ଲମ୍ବା ଯେଉଁଠାରେ କି ସେ ଟ୍ରେନ୍ରେ ଚଢ଼ିଥିଲା। ମୁଁ ପ୍ରଥମେ ଟ୍ରେନ୍ରେ ଚଢ଼ିଗଲି ଏବଂ ତଳକୁ ହାତ ବଢାଇ ତାହା ନେଲି। ମୁଁ ତାକୁ ଅଧା ଡଲାର ଦେଲି। ସେ କହିଲା, ମାତ୍ର ଗୋଟିଏ ମିନିଟ୍? ମୁଁ କହିଲି, ମହାଶୟ କଣ ହେଲା? ସେ କହିଲା, ମୁଁ ଆପଣଙ୍କ ପାଇଁ 3 ବ୍ୟାଗ୍ ବୋହିଲି। ମୁଁ କହିଲି, ହଁ ମହାଶୟ, ତା ଠିକ୍ ଅଟେ, କଣ କିଛି ଭୁଲ ହେଲା କି? ସେ କହିଲା, ମୋର ସର୍ବନିମ୍ନ ମୂଲ୍ୟ ହେଉଛି ଗୋଟିଏ ବ୍ୟାଗ୍ ପିଛା 25 ପଇସା, ଆପଣ ମୋତେ ଆହୁରି 25 ପଇସା ଦେବେ। ଦେଖନ୍ତୁ, ତାହା ହେଉଛି ଆମେରିକୀୟ ସଭ୍ୟତା। ସବୁକିଛିର ମୂଲ୍ୟ ଦେବାକୁ ପଡ଼ିଥାଏ। ଆପଣ ନିଜ କାର ଚଢି ଯାଆନ୍ତୁ, ଆଉ ଯଦି ଏହା ଖାଲରେ ପଡ଼ିଯାଏ ଏବଂ ଆପଣଙ୍କୁ ସାହାଯ୍ୟ କରି ଟାଣିବା ନିମନ୍ତେ ଆପଣ କାହାରିକୁ ପାଇଯାଆନ୍ତି, ଉତ୍ତମ ହେବ ଯେ ଆପଣ ଦେୟ ଦେବା ନିମନ୍ତେ ପ୍ରସ୍ତୁତ ହୋଇଯାଆନ୍ତୁ, କାରଣ ସେମାନେ ଏଥିପାଇଁ ଆପଣଙ୍କୁ ମୂଲ୍ୟ ମାଗିବାକୁ ଯାଉଅଛନ୍ତି। ଯଦି ଗୋଟିଏ ଗାଡି ଟାଣିବାର ଯାନ ଆସେ ଏବଂ ଆପଣଙ୍କୁ ବାହାର କରେ, ତାହେଲେ ସେ ଆପଣଙ୍କୁ ମାଇଲ୍ ପିଛା ଏତେ ଅଧିକ ଅର୍ଥ ଲଗାଇବ। ଏବଂ ଯଦି ସେହି କୃଷକ 10-9 ଥର ତା ଟ୍ରାକ୍ଟରକୁ ବାହାର କରେ, ତେବେ ତ ମାମଲାଟି ଏହାଠାରୁ ଅଧିକ ଖରାପ ହେବ। ଆପଣ ଯାହା ସବୁ କରିବେ ସେସବୁ ବିଷୟ ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡ଼ିଥାଏ। ସବୁକିଛି ହେଉଛି ଦେୟ ଦିଅ ଟଙ୍କା, ଦେୟ ଦିଅ ଟଙ୍କା। ଏବଂ ତଥାପି କେତେ ବଡ଼ ଖାଲରେ ପାପ ଆପଣଙ୍କୁ ପକାଇଅଛି। କି ଆପଣଙ୍କୁ ପାପର ସେହି ଗର୍ତ୍ତରୁ ବାହାର କରିପାରିବ? ମାତ୍ର ପରମେଶ୍ୱର ଆପଣଙ୍କୁ ପାପର ଗର୍ତ୍ତରୁ ବାହାର କରନ୍ତି ବିନା ଅର୍ଥରେ, ବିନା ମୂଲ୍ୟରେ, ଯେତେବେଳେ କି ସେଠାରେ ଆପଣଙ୍କୁ ବାହାର କରିପାରିବା ପାଇଁ କେହି ହେଲେ ନାହାନ୍ତି। ଯଦି ଆପଣ ନିଜର ଗାଡି ଟାଣିବାର ଯାନକୁ ସହୃଦୟରେ ଦେୟ ଦେବେ ନାହିଁ, ତେବେ ଆପଣ ସେହି ଖାଲରେ ପଡ଼ି ରହିଥିବେ। ଆପଣଙ୍କ ପାଖରେ ଟଙ୍କା ରହିବାକୁ ଅଛି, ରହିଲେ ଆପଣ ସେହି ଖାଲରେ ପଡି ରହିଥିବେ। ମାତ୍ର ସବୁଠୁ ମନ୍ଦ ଖାଲ ଯେଉଁଥିରେ କି ଆପଣ କେବେ ପଡ଼ିଥାନ୍ତି, ତାହା ହେଉଛି ସୈତାନ ଆପଣଙ୍କୁ ଯେଉଁଠାରେ ଫୋପାଡ଼ି ଦେଇଥାଏ, ପାପ ଏବଂ ଅବିଶ୍ୱାସର ସେହି ଖାଲରେ। ପରମେଶ୍ୱର ଇଚ୍ଛାକୃତ ଭାବରେ ଆପଣଙ୍କୁ ବିନା ଅର୍ଥରେ, ବିନା ମୂଲ୍ୟରେ ବାହାରକୁ ଟାଣି ଆଣିବେ, ଏବଂ ତଥାପି ଆପଣ ଖାଲରେ ପଡ଼ି ରହିଥାନ୍ତି, ପାପରେ କେବଳ ଅସନା ହୋଇ ରହିଥାନ୍ତି, ଏବଂ ଏପରିକି ତାହାଙ୍କୁ ଡାକନ୍ତି ସୁଦ୍ଧା ନାହିଁ। ଯେତେବେଳେ ଆପଣ ସେହି ଗାଡ଼ି ଟଣା ଯିବାର ଯାନକୁ ପାଆନ୍ତି, ସାଧାରଣତଃ ସେମାନେ ସେହି ଖାଲରେ ଏକ ବଡ଼ ସିଙ୍କୁଳିକୁ ତଳକୁ ପକାନ୍ତି, ଏହାକୁ ସେହି ଗାଡ଼ିର ବମ୍ପର ଚାରିପାଖରେ ଗୁଡ଼ାଇ ଦିଅନ୍ତି ଏବଂ ଟାଣିବାକୁ ଆରମ୍ଭ କରନ୍ତି ଏବଂ ସେହି କାର୍ର ଶକ୍ତି ଟାଣିବାକୁ ଆରମ୍ଭ କରେ ଏବଂ ମୋଟର ଗୁଡ଼ିକ କାର୍ଯ୍ୟକ୍ଷମ ହେବାକୁ ଯାଏ ଏବଂ ଆପଣଙ୍କୁ ବାହାରକୁ ଟାଣିଥାଏ। ଯେତେବେଳେ ପରମେଶ୍ୱର ଆପଣଙ୍କୁ ପାପର ଗର୍ତ୍ତରେ ପାଆନ୍ତି ଏବଂ ଆପଣଙ୍କୁ ତାହାଙ୍କୁ ଡାକିବାର ଶୁଣନ୍ତି, ସେ ଏକ ଶୃଙ୍ଖଳାକୁ ତଳକୁ ପଠାନ୍ତି ଯାହାକି କାଲବରୀର ଚତୁଃପାର୍ଶ୍ୱରେ ପରମେଶ୍ୱରଙ୍କ ପ୍ରେମରେ ଗୁଡ଼ାଇ ହୋଇ ରହିଥାଏ ଏବଂ ଏହାକୁ ଆପଣଙ୍କ ହୃଦୟରେ ଲଗାଇ ଦିଅନ୍ତି ଏବଂ ସେଠାରେ ପବିତ୍ର ଆତ୍ମାଙ୍କର ଶକ୍ତିକୁ ରଖିଦିଅନ୍ତି ଓ ଟାଣିବାକୁ ଆରମ୍ଭ କରନ୍ତି ଏବଂ ଏହା ଆପଣଙ୍କୁ କୌଣସି ଅର୍ଥ ଦେବାକୁ ପଡ଼େ ନାହିଁ। ଏବଂ ତଥାପି ଆମେମାନେ ଖାଲରେ ପଡ଼ି ରହିଥାଉ, କାରଣ ଆମେ ଏହାକୁ ନିଜ ପକେଟରୁ ଦେଇ ନ ପାରୁ। ଆମେ ଆମେରିକୀୟମାନେ ଭାବିଥାଉ ଯେ ଆମେ ଏହାକୁ ଆମ ପକେଟରୁ ଦେଇପାରୁ, କିନ୍ତୁ ଆପଣ କରିପାରନ୍ତି ନାହିଁ। ଏହା ତ ବିନା ଅର୍ଥରେ ଓ ବିନା ମୂଲ୍ୟରେ ଅଟେ। ଆପଣ ଏହାକୁ ମଣ୍ଡଳୀରେ ଦିଅନ୍ତି ନାହିଁ। ଯୀଶୁ ଏହାର ମୂଲ୍ୟକୁ କାଲଭରୀରେ ପରିଶୋଧ କରିଥିଲେ, ମାତ୍ର ଲୋକମାନେ ଏଥିଯୋଗୁଁ ଲଜ୍ଜିତ ଅଟନ୍ତି। ସେମାନେ ଏହାକୁ ନିଜ ଉପାୟରେ ଚାହାନ୍ତି। ଆପଣଙ୍କ ପାଇଁ ଏହାକୁ ଗ୍ରହଣ କରିବା ନିମନ୍ତେ ପରମେଶ୍ୱରଙ୍କର ଏକ ଉପାୟ ଅଛି ଏବଂ ଏହା ବିନା ମୂଲ୍ୟରେ ଅଟେ ଯଦି ଆପଣ ଏହାକୁ ଗ୍ରହଣ କରିବେ। ସାଧାରଣତଃ ଯେତେବେଳେ ସେମାନେ ଆପଣଙ୍କୁ ଖାଲରୁ ଉପରକୁ ଟାଣନ୍ତି, ଆପଣ ସର୍ବତ୍ର ଖଣ୍ଡିଆ ଖାବରା ହୋଇଯାଆନ୍ତି। ଆପଣଙ୍କୁ ଡାକ୍ତରଖାନାକୁ ଯିବାକୁ ପଡ଼ିଥାଏ ଏବଂ ସେମାନେ ଆପଣଙ୍କ ଉପରେ କାମ କରିବାକୁ ଆରମ୍ଭ କରିବା ପୂର୍ବରୁ, ଏହା ପୂର୍ବେ କି ଗୋଟିଏ ବି କାମ କରାଯାଏ, ସେମାନେ ପଚାରନ୍ତି କିଏ ମୂଲ୍ୟ ପରିଶୋଧ କରିବାକୁ ଯାଉଅଛି। ଯଦି ଆମେମାନେ କ୍ଷତ ସ୍ଥାନ ଗୁଡ଼ିକୁ ସିଲେଇ କରିବାକୁ ଯାଉଅଛୁ, ଯଦି ଆମେମାନେ ଔଷଧ ମଲମ ଢାଳିବାକୁ ଯାଉଅଛୁ ଏବଂ ବିଷାକ୍ତ ରକ୍ତ ଠାରୁ ପ୍ରତିରୋଧକ ନିମନ୍ତେ ଆପଣଙ୍କୁ ଇଞ୍ଜେକ୍ସନ ଦେବାକୁ ଯାଉଅଛୁ, ତେବେ ଆପଣଙ୍କଠାରେ କି ପ୍ରକାରର ଏକ ବୀମା ରହିଛି? ଏହା ପୂର୍ବେ କି ସେମାନେ ଗୋଟିଏ ବି ଜିନିଷ କରନ୍ତି, ଏହା ସେଠାରେ ଧାଡ଼ିରେ ଟଙ୍କା ରହିବା ଆବଶ୍ୟକ। କିନ୍ତୁ ଯେତେବେଳେ ଆମ ପ୍ରଭୁ ଆପଣଙ୍କର ହୃଦୟର ଚାରିପାଖରେ ନିଜର ପ୍ରେମର ଶୃଙ୍ଖଳାକୁ ଦେଇଦିଅନ୍ତି ଏବଂ ଆପଣଙ୍କୁ ପାପର ଗର୍ତ୍ତରୁ ଟାଣି ବାହାର କରନ୍ତି, ସେ ପ୍ରତ୍ୟେକ ଭଙ୍ଗା ହୃଦୟକୁ ସୁସ୍ଥ କରନ୍ତି, ସମସ୍ତ ପାପକୁ ଦୂର କରିଦିଅନ୍ତି ଏବଂ ସେହି ଖର୍ଚ୍ଚଟି ଭୁଲିଯିବା ସମୁଦ୍ରରେ ପକାଇ ଦିଅନ୍ତି, ଯେପରିକି ଆପଣଙ୍କ ବିରୁଦ୍ଧରେ ଆଉ କିଛି ମନେ ରଖା ନ ଯାଏ। ବିନା ଅର୍ଥରେ ଓ ବିନା ମୂଲ୍ୟରେ ଆସ, ଏଥିରେ କିଛି ଯାଏ ଆସେ ନାହିଁ ଯେ ଆପଣ କେତେ ଭୟଙ୍କର ଭାବରେ କ୍ଷତବିକ୍ଷତ ଅଟନ୍ତି, ଆପଣ କେତେ ଭୟଙ୍କର ଭାବରେ ଆଘାତପ୍ରାପ୍ତ ଅଟନ୍ତି, ଆପଣଙ୍କର ପରିବାର କିପରି ଅଛନ୍ତି, କିମ୍ବା ଆପଣ କଣ କରିଅଛନ୍ତି, ଏଥିସହିତରେ କୌଣସି ମୂଲ୍ୟ ଦେବାର ନାହିଁ। ସେ ହୃଦାଘାତକୁ ସୁସ୍ଥ କରନ୍ତି, ଆପଣଙ୍କର ସମସ୍ତ ଦୁଃଖ ପୀଡ଼ାକୁ ଦୂର କରନ୍ତି। ସେ ଆମର ଅପରାଧ ପାଇଁ କ୍ଷତବିକ୍ଷତ ହୋଇଥିଲେ, ଆମର ଅଧର୍ମ ପାଇଁ କୋରଡ଼ାଘାତ ଖାଇଥିଲେ, ଆମର ଶାନ୍ତିର ଦଣ୍ଡ ତାଙ୍କ ଉପରେ ବର୍ତ୍ତିଲା ଏବଂ ତାଙ୍କର କୋରଡ଼ାଘାତ ଦ୍ୱାରା ଆମେମାନେ ସୁସ୍ଥ ହେଲୁ। ଏହା ସବୁ ମାଗଣା ଅଟେ ଏବଂ ଆମେ ଏହାକୁ ଗ୍ରହଣ କରିବୁ ନାହିଁ, କାରଣ ଆମେ ଭୁଲ ଆତ୍ମା ଦ୍ୱାରା କର୍ତ୍ତୃତ୍ୱ କରାଯାଉଅଛୁ। ଆମେ ପରମେଶ୍ୱରଙ୍କ ଆତ୍ମା, ପବିତ୍ର ଆତ୍ମା ଦ୍ୱାରା କର୍ତ୍ତୃତ୍ୱ କରାଯିବା ପରିବର୍ତ୍ତେ ଏକ ଜାତିର ଆତ୍ମା, ଜଗତର ଆତ୍ମା ଦ୍ୱାରା କର୍ତ୍ତୃତ୍ୱ କରାଯାଇଅଛୁ, ଯେଉଁ ପବିତ୍ର ଆତ୍ମା କି ଆମକୁ ଆଗେଇ ନିଅନ୍ତି ଏବଂ ସମସ୍ତ ସତ୍ୟତାକୁ କଢେଇ ନିଅନ୍ତି ଏବଂ ବାଇବଲକୁ ସେହିପରି ଯଥାର୍ଥ କରନ୍ତି। କିଛି ସମୟ ପୂର୍ବରୁ ମୁଁ ଜଣେ ଅବିଶ୍ୱାସୀ ସହିତ କଥା ହେଉଥିଲି। ସେ କହିଲା, ଏହା ବିଷୟରେ ଚିନ୍ତା କରନ୍ତୁ ଶ୍ରୀମାନ ବ୍ରାନହମ, ଜୀବନର ଏହି ସମସ୍ତ ଦୁଃଖ ଏବଂ ଆମ ପାଖରେ ଥିବା ଏକମାତ୍ର ଜିନିଷ ଯେ ଆମେମାନେ ରକ୍ଷାପ୍ରାପ୍ତ ହୋଇଅଛୁ, ତାହା କୌଣସି ପୁରୁଣା ଜିହୁଦୀ ଲେଖା ଅଟେ। ଓହ, ମୁଁ କହିଲି, ମହାଶୟ, ହୋଇପାରେ ଯେ ତାହା ହିଁ ସବୁକିଛି ଯାହାକି ଆପଣଙ୍କ ପାଖରେ ଅଛି, କିନ୍ତୁ ମୁଁ ତ ଏହାଠାରୁ କିଛି ଅଧିକ ପାଇଅଛି। ମୁଁ ସେହି ଜଣକାର ଆତ୍ମା ପାଇଅଛି ଯିଏକି ଏହାକୁ ଲେଖିଥିଲେ, ଯାହାକି ଏହାକୁ ସୁନିଶ୍ଚିତ କରେ ଏବଂ ଏହାକୁ ପ୍ରତିଟି ପ୍ରତିଜ୍ଞାକୁ ସେହିପରି ଯଥାର୍ଥ କରେ। ସେ ତାହାକୁ କିପରି ଗ୍ରହଣ କରିବେ ଜାଣିନଥିଲେ। ଦେଖନ୍ତୁ, ଆପଣଙ୍କୁ ତ ଆସିବାକୁ ପଡ଼ିଥାଏ ଏବଂ ବିନା ଅର୍ଥ ବିନା ମୂଲ୍ୟରେ କିଣିବାକୁ ପଡ଼ିଥାଏ। ଏହାର କିଛି ମୂଲ୍ୟ ନାହିଁ। ଏହା ତ ତାଙ୍କ ପାଇଁ ମାଗଣା ଅଟେ, ଯିଏ କେହି ଇଚ୍ଛା କରିବ ସେ ଆସୁ। ପରମେଶ୍ୱର ଆପଣଙ୍କୁ ଖାଲରୁ ଟାଣି ନିଅନ୍ତି, ଯେପରିକି ସୁନ୍ଦର ନାମ ଫାଟକ ପାଖରେ ଥିବା ସେହି ବ୍ୟକ୍ତି ଜଣକ, ସେ ତ ନିଜ ମାତୃ ଗର୍ଭରୁ ଶୈତାନ ଦ୍ୱାରା ଗର୍ତ୍ତରେ ଫିଙ୍ଗା ଯାଇଥିଲା, ଯିଏକି ତାଙ୍କୁ ଗୋଡ଼ରେ ଅପଙ୍ଗ କରିଦେଇଥିଲା। ତାର ଜୀବିକା ନିର୍ବାହ ଥିଲା ସେହି ପଥ ଦେଇ ଯାଉଥିବା ଲୋକମାନଙ୍କ ଠାରୁ ଭିକ୍ଷା ମାଗିବା। ଏବଂ ଯେତେବେଳେ ସେ ସେହି ସକାଳେ ଫାଟକରେ ବସିଥିଲା, ସେ ଦୁଇ ଜଣ ପେଣ୍ଟିକଷ୍ଟାଲ ପ୍ରଚାରକମାନଙ୍କୁ ଆସୁଥିବାର ଦେଖିଲା। ସେମାନଙ୍କ ମଧ୍ୟରୁ କାହାରି ପାଖରେ ଗୋଟିଏ ଖଣ୍ଡ ମୁଦ୍ରା ମଧ୍ୟ ନଥିଲା, କାରଣ ସେ କହିଥିଲେ ରୂପା ମୋଠାରେ ନାହିଁ ଏବଂ ଗୋଟିଏ ଖଣ୍ଡ ମୁଦ୍ରା ହେଉଛି ରୂପାର ସବୁଠାରୁ ଛୋଟ ଖଣ୍ଡ, ରୂପା ଓ ସୁନା ମୋ ପାଖରେ ନାହିଁ। ମୁଁ ଭାବୁଛି ଯେ ସେହି ବ୍ୟକ୍ତି ଏହିପରି କିଛି ଭାବିଥିବ, ମୋର ପାତ୍ର ବଢ଼ାଇବାର କୌଣସି ଆବଶ୍ୟକତା ନାହିଁ। ବୋଧହୁଏ ସେ ପର୍ଯ୍ୟାପ୍ତ ଅର୍ଥ ସଞ୍ଚୟ କରିବାକୁ ଚେଷ୍ଟା କରୁଥିଲା, ତାଙ୍କୁ 40 ବର୍ଷ ବୟସ ହୋଇଥିଲା ଏବଂ ବୋଧହୁଏ ସେ ପର୍ଯ୍ୟାପ୍ତ ଅର୍ଥ ସଞ୍ଚୟ କରିବାକୁ ଚେଷ୍ଟା କରୁଥିଲା ଯେ ଚିକିତ୍ସକମାନେ ତାର ଚାଲିବା ନିମନ୍ତେ ଏକ ଯୋଡ଼ି ସାହାରା ବାଡ଼ି ତିଆରି କରିପାରିବେ, ଯେହେତୁ ସେ ତାର ଗୋଡ଼ର ବଡ଼ାଗଣ୍ଠିରେ ଦୁର୍ବଳ ଥିଲା ଏବଂ ବୋଧହୁଏ ଧାଡ଼ିରେ ରହିବା ପାଇଁ ତା ପାଖରେ ଟଙ୍କା ଥିବା ଆବଶ୍ୟକ ଥିଲା। ଏହା ପୂର୍ବେ କି ଚିକିତ୍ସକମାନେ ତାଙ୍କୁ ସାହାଯ୍ୟ କରନ୍ତି ଏବଂ ନିଶ୍ଚିତ ଭାବରେ ତାର ଏହି ପେଣ୍ଟିକଷ୍ଟାଲ ପ୍ରଚାରକମାନଙ୍କ ନିକଟରେ ନିଜର ପାତ୍ରକୁ ବଢ଼ାଇବାର କୌଣସି ଆବଶ୍ୟକତା ନଥିଲା, ଯେଉଁମାନଙ୍କ ପାଖରେ କି କିଛି ହେଲେ ନଥିଲା। ସେହି ସୁଯୋଗ ସେମାନେ ଯେ ସେହି ବ୍ୟକ୍ତିମାନଙ୍କଠାରୁ ଏକ ପଇସା ସୁଦ୍ଧା କେବେ ପାଇବାକୁ ସକ୍ଷମ ହେବ ଅତ୍ୟଧିକ କ୍ଷୀଣ ଥିଲା, କିନ୍ତୁ ଯେତେବେଳେ ସେ ସେମାନଙ୍କ ମୁହଁକୁ ଚାହିଁଲା, ଜଣେ ଯୁବାବସ୍ଥା ଏବଂ ଯୌବନରେ ଉଜ୍ଜଳ ଅଟନ୍ତି, ଅନ୍ୟ ଜଣକ ବୃଦ୍ଧ ଏବଂ କୁଞ୍ଚିତ। ଯେତେବେଳେ ଯୋହନ ଯେତେବେଳେ ପିତର ଏବଂ ଯୋହନ ଫାଟକ ନିକଟକୁ ଯାଇଥିଲେ, ସେହି ଯୁବା ଲୋକଙ୍କ ଭିତରେ କିଛି ଗୋଟାଏ ଦେଖିଥିଲେ, ଅର୍ଥାତ୍ ସେ ଉଜ୍ଜଳ ଝଲସୁଥିବା ବିଷୟଟି ସାଧାରଣ ଅପେକ୍ଷା ଟିକେ ଅଧିକ ଥିଲା। ସେ ସେହି କୁଞ୍ଚନ ଏବଂ ଚିନ୍ତା ତଳେ ଯାହାକି ଗାଲିଲିଓ ସୂର୍ଯ୍ୟର ଉତ୍ତାପ ସେ ବୃଦ୍ଧ ମତ୍ସ୍ୟଜୀବୀଙ୍କ ମୁହଁକୁ ପୋଡ଼ି ଦେଇଥିଲା, ସେଠାରେ ଏକ ଆନନ୍ଦ ଅକଥନୀୟ ଏବଂ ଗୌରବରେ ପରିପୂର୍ଣ୍ଣ ବିଷୟ ଦେଖିଥିଲା। ସେ ଏପରି କିଛି ଦେଖିଲା ଯାହାକି ଟିକେ ଅଲଗା ଲାଗୁଥିଲା। ଆପଣ ଜାଣନ୍ତି ଯେ ଖ୍ରୀଷ୍ଟିଆନ ଧର୍ମ ବିଷୟରେ କିଛି ଗୋଟାଏ ଅଛି ଯାହାକି ଲୋକମାନଙ୍କୁ ଭିନ୍ନ ଦେଖାଇଥାଏ। ସେମାନେ ସମସ୍ତ ଜଗତରେ ସବୁଠାରୁ ସୁନ୍ଦରତମ ଲୋକମାନେ ଅଟନ୍ତି ଏବଂ ସେ ତାର ପାତ୍ରକୁ ନେଲା ଏବଂ ସେ ଏହାକୁ ବଢ଼ାଇ ଧରିଲା ଏବଂ ପ୍ରେରିତ ପିତର ସବୁଠାରୁ ବୃଦ୍ଧ ହୋଇଥିବାରୁ କହିଲେ, ରୂପା ଓ ସୁନା ମୋ ପାଖରେ ନାହିଁ। ଭିନ୍ନ ଅର୍ଥରେ ଏହି ସାହାରା ବାଡ଼ି କିଣିବା ପାଇଁ ମୁଁ ତୁମର କୌଣସି ପ୍ରକାର ସାହାଯ୍ୟ କରିପାରେ ନାହିଁ, ରୂପା ଓ ସୁନା ମୋ ପାଖରେ ନାହିଁ, କିନ୍ତୁ ମୋ ପାଖରେ ଯାହା ଅଛି ସେ ତାହାଙ୍କ ପାଖକୁ କିଣିବା ପାଇଁ ଯାଇଥିଲେ, ଯାହାଙ୍କ ପାଖରେ ପରିତ୍ରାଣର ଦ୍ରାକ୍ଷାରସର ଆନନ୍ଦ ରହିଥିଲା। ସେ ବର୍ତ୍ତମାନ ହିଁ 2 କିମ୍ବା 3 ଦିନ ପୂର୍ବରୁ ପେଣ୍ଟିକଷ୍ଟରୁ ଆସିଥିଲେ, ଯେଉଁଠାରେ କି କିଛି ଗୋଟାଏ ଘଟିଥିଲା ଏବଂ ସେହି ଯୁବା ଲୋକଟି ଏହା ପ୍ରତି ଏକ ବଡ଼ ଆମେନ୍ ସହିତ ଡିଆଁ ମାରିଲା ଏବଂ ତାଙ୍କ ମୁହଁକୁ ଚାହିଁଲା। କଣ ଘଟିଥିଲା? ସେହି ସହାନୁଭୂତିର ଶୃଙ୍ଖଳା, ତାଙ୍କର ସେହି ଦୟା, ଯିଏକି କହିଥିଲେ ମୁଁ ରୋଗୀମାନଙ୍କ ପ୍ରତି ଦୟା କଲି, ସେହି ସମାନ ଆତ୍ମା ସେହି ବୃଦ୍ଧ ମତ୍ସ୍ୟଜୀବୀଙ୍କ ହୃଦୟରେ ଘଟିଥିଲା। ସେ କହିଲେ, ଯେତେ ଦୂର ଟଙ୍କାର କଥା ଅଛି ମୋଠାରେ କିଛି ନାହିଁ, କିନ୍ତୁ ମୋ ପାଖରେ ଏପରି କିଛି ଅଛି ଯାହାକି ଏହାର ସ୍ଥାନକୁ 1,00,000 ଥର ଗ୍ରହଣ କରିନେବ, ଏହିପରି ବିଷୟ ମୋଠାରେ ଅଛି। ତେବେ ମନେ ରଖନ୍ତୁ, ପିତର ଜଣେ ଜିହୁଦୀ ଥିଲେ ଏବଂ ସ୍ୱାଭାବିକ ଭାବେ ସେମାନେ ଟଙ୍କାକୁ ଭଲ ପାଆନ୍ତି, ମାତ୍ର ଏହି ଜିହୁଦୀ ଜଣକ ପରିବର୍ତ୍ତିତ ହୋଇସାରିଥିଲେ। ଏପରି ନୁହେଁ ଯେ ଏହିପରି ବିଷୟ ମୋ ପାଖରେ ଅଛି ମୁଁ ତୁମକୁ ବିକ୍ରି କରେ, ମାତ୍ର ଏହିପରି ବିଷୟ ମୋ ପାଖରେ ଅଛି ମୁଁ ତୁମକୁ ଦିଏ, ଏହିପରି ବିଷୟ ମୋର ଅଛି, ମୋ ପକେଟରେ ଗୋଟିଏ ବି ପଇସା ନାହିଁ। ମୁଁ ଗୋଟିଏ ରୁଟି କିଣିପାରିବି ନାହିଁ, ମୁଁ କିଛି କିଣିପାରିବି ନାହିଁ, ମୋ ପାଖରେ ପଇସାଟିଏ ନାହିଁ, କିନ୍ତୁ ଯଦି ତୁମେ ଏହାକୁ ଗ୍ରହଣ କରିପାର, ଏହିପରି ମୋର ଅଛି ମୁଁ ତୁମକୁ ତାହା ଦେବି, କାରଣ ଏହା ମୋତେ ଦିଆଯାଇଥିଲା। ତାହା ହିଁ ଅଟେ ଯାହା ଆମର ଆବଶ୍ୟକ, ଏହିପରି ମୋର ଅଛି ମୁଁ ତୁମକୁ ଦିଏ। ମହାଶୟ, ଆପଣଙ୍କ ପାଖରେ କଣ ଅଛି? ମୁଁ ସେହି ବ୍ୟକ୍ତିଙ୍କ ପାଖରେ ରହି ଆସିଛି ଯିଏକି ବିନା ମୂଲ୍ୟରେ ଦୁଗ୍ଧ ଏବଂ ମହୁ ବିକ୍ରୟ କରନ୍ତି, ମୁଁ ଏହାକୁ ତୁମକୁ ଦେବି, ଏଥିପାଇଁ ତୁମକୁ ମୋତେ କିଛି ଦେୟ ଦେବାକୁ ପଡ଼ିବ ନାହିଁ। ଯଦି ତୁମେ ଏହାକୁ ଗ୍ରହଣ କରିପାର, ମୁଁ ତୁମକୁ ଏହା ଦେବି। ଏପରି ଜଣକା ନୁହେଁ ଯିଏକି ଏହା ପାଇଁ ମୂଲ୍ୟ ମାଗିବ, ମାତ୍ର ଯେଉଁମାନେ କି ଏହାକୁ ଦେବେ, କାରଣ ତୁମେ ଯେପରି ମୁକ୍ତ ଭାବରେ ପ୍ରାପ୍ତ କରିଅଛ ସେହିପରି ମୁକ୍ତ ଭାବରେ ଦିଅ। ଠିକ ଏହାର 3 ଦିନ ପୂର୍ବରୁ ହିଁ ଏହା ତାଙ୍କ ପ୍ରଭୁଙ୍କର କାର୍ଯ୍ୟଭାର ଥିଲା। ସମସ୍ତ ଜଗତକୁ ଯାଅ, ସୁସମାଚାର ପ୍ରଚାର କର, ଯେଉଁ ଲୋକ ବିଶ୍ୱାସ କରେ ଓ ବାପ୍ତିଜିତ ହୁଏ ଉଦ୍ଧାର ପ୍ରାପ୍ତ ହେବ, ଏବଂ ଯେଉଁ ଲୋକ ବିଶ୍ୱାସ କରେ ନାହିଁ ଦୋଷୀ ହେବ। ଏହି ଚିହ୍ନ ଗୁଡିକ ବିଶ୍ୱାସ କରୁଥିବା ଲୋକମାନଙ୍କର ଅନୁବର୍ତ୍ତୀ ହେବ। ମୋ ନାମରେ ସେମାନେ ଭୂତମାନଙ୍କୁ ବାହାର କରିବେ, ସେମାନେ ନୂତନ ଭାଷାରେ କଥା କହିବେ। ଯଦି ସେମାନେ ପ୍ରାଣନାଶକ ବିଷୟ ପାନ କରନ୍ତି ଏହା ସେମାନଙ୍କର କୌଣସି କ୍ଷତି କରିବ ନାହିଁ। ଯଦି ସେମାନେ ସର୍ପକୁ ଧରନ୍ତି ଏହା ସେମାନଙ୍କୁ କୌଣସି ବ୍ୟଥିତ କରିବ ନାହିଁ। ଯେପରି ମୁକ୍ତ ଭାବରେ ତୁମେ ଏହାକୁ ପାଇଅଛ ସେପରି ମୁକ୍ତ ଭାବରେ ଦିଅ। ସେହି ଜିଉଦି ପରିବର୍ତ୍ତନ ହୋଇଯାଇଥିଲେ। ଆମେରିକାରେ ଆମମାନଙ୍କୁ ଯାହା ଦରକାର ତାହା ହେଉଛି ଆମର କେତେକ ଧାର୍ମିକ ରୀତିନୀତି ବଦଳରେ ପବିତ୍ର ଆତ୍ମାଙ୍କର ସେହି ସ୍ଥାନକୁ ଗ୍ରହଣ କରିବାର ଏକ ପରିବର୍ତ୍ତନ। ଯେପରି ମୁକ୍ତ ଭାବରେ ତୁମେ ଏହାକୁ ପାଇଅଛ ସେହିପରି ମୁକ୍ତ ଭାବରେ ଦିଅ। ଏହିପରି ବିଷୟ ମୋ ପାଖରେ ଅଛି, ମୁଁ ତୁମକୁ ଦିଏ। ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ଉଠି ଚାଲ। ସୃଷ୍ଟିକର୍ତ୍ତାଙ୍କର ସେହି ଅମିଶ୍ରିତ ନାମ ଉପରେ ବିଶ୍ୱାସ କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ସେ ଡିଆଁମାରି ଓ ଡେଇଁ ପଡି ପରମେଶ୍ୱରଙ୍କୁ ପ୍ରଶଂସା ଦେଇ ଚାଲିଗଲା। ଓ ଆପଣ ମହାନ ବିଷୟଗୁଡ଼ିକ ଜାଣିଛନ୍ତି, ସେ ହୁଏତ ସେଠାରେ 40 ବର୍ଷ ଯାଏ ବସି ରହିଥିଲା। ନିଜ ପାଇଁ କିଛି ସାହାରା ବାଡ଼ି କିଣିବା ହେତୁ ପର୍ଯ୍ୟାପ୍ତ ଅର୍ଥ ଏକତ୍ର କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ସେ ତାହା କରିପାରିନଥିଲା। ମାତ୍ର ଠିକ ସେଠାରେ ସବୁଠୁ ଅପ୍ରତ୍ୟାଶିତ ସ୍ଥାନରେ ଏବଂ ଅପ୍ରତ୍ୟାଶିତ ସମୟରେ ଏବଂ ସବୁଠାରୁ ଅପ୍ରତ୍ୟାଶିତ ଭାବରେ ଅଯୋଗ୍ୟ ଲୋକ ଭାବେ ସେ ଯାହା ଚାହିଁଥିଲା ତାହା ପାଇଲା। ମୁଁ ବହୁତ ଖୁସି ଯେ ପରମେଶ୍ୱର ସେହିପରି ଭାବରେ ତାହା କରନ୍ତି। ଗୋଟିଏ ରାତି ଏକ ଛୋଟ ତଥାକଥିତ ପବିତ୍ର ପାଖଣ୍ଡ ଲୋକମାନଙ୍କ ଗୋଷ୍ଠୀ ମଧ୍ୟରେ ମୁଁ ତାହା ପାଇଲି ଯାହା ମୁଁ ଚାହୁଁଥିଲି, ଯାହାକି ସେହି ଟଙ୍କା କିଣିପାରିବ ନାହିଁ। ଅଶିକ୍ଷିତ ଅପାଠୁଆ ସାଧାରଣ ପୋଷାକ ପିନ୍ଧିଥିବା ଲୋକମାନଙ୍କର ଏକ ଗୋଷ୍ଠୀ ମଧ୍ୟରେ ଆରମ୍ଭ କରିବାକୁ ଯାଇ ନିଗ୍ରୋମାନଙ୍କ ସହିତରେ ଏକ ଛୋଟ ପୁରୁଣା ରୂପାନ୍ତରିତ ମଦଶାଳାରେ ଚଟାଣ ଉପରେ ମୁଁ ଗୋଟିଏ ବହୁମୂଲ୍ୟ ଏକ ମଣିକୁ ପାଇଲି। ଯେତେବେଳେ ସେହି ପୁରୁଣା ଅସତ୍ ବ୍ୟକ୍ତି ମୋ ମୁହଁକୁ ଚାହିଁ କହିଲେ, ତୁମେ ବିଶ୍ୱାସ କରିବା ପରଠାରୁ କଣ ପବିତ୍ର ଆତ୍ମା ପାଇଅଛ? ଓ ଏହା ତ ଏପରି କିଛି ଥିଲା ଯାହା ମୁଁ ଚାହୁଁଥିଲି। ମୁଁ ଏହାକୁ ସେହି ଲୋକମାନଙ୍କ ମଧ୍ୟରେ ପାଇବାର ଆଶା କରୁନଥିଲି, ମାତ୍ର ତାହା ସେମାନଙ୍କ ପାଖରେ ରହିଥିଲା ଯାହା ମୋର ଆବଶ୍ୟକ ଥିଲା। ଆଜି ରାଷ୍ଟ୍ରସଂଘ ସେମାନେ ତାହା ଗ୍ରହଣ କରିବେ ନାହିଁ ଯାହା ଆମମାନଙ୍କ ପାଖରେ ଅଛି, କିନ୍ତୁ ତାହା ହିଁ ଅଟେ ଯାହାକି ସେମାନଙ୍କର ପ୍ରୟୋଜନ ଅଟେ। କ୍ରୁଶ୍ଚେଭ ବାକି ସମସ୍ତେ ସେମାନେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମରେ ଖ୍ରୀଷ୍ଟଙ୍କୁ ଆବଶ୍ୟକ କରନ୍ତି। ଏହା ସେମାନଙ୍କର ଆଭିମୁଖ୍ୟକୁ ପରିବର୍ତ୍ତନ କରିଦେବ। ଏହା ସେହି ପୁରୁଷମାନଙ୍କୁ ଯାହାକୁ ସେମାନେ ଘୃଣା କରନ୍ତି ଭାଇ କରିଦେବ। ଏହା ଲୋଭକୁ ଏବଂ ଦୁଷ୍ଟତାକୁ ଓ ଝଗଡାକୁ ଦୂର କରିଦେବ ଏବଂ ପ୍ରେମ ଓ ଆନନ୍ଦ ଓ ଶାନ୍ତି, ଉତ୍ତମତା ଓ ଦୟାକୁ ରଖିଦେବ। ହଁ, ଅପ୍ରତ୍ୟାଶିତ ସ୍ଥାନମାନଙ୍କରେ ବେଳେ ବେଳେ ଯେଉଁଠାରେ କି ଆପଣ ତାହା ପାଇଥାନ୍ତି ଯାହା ଆପଣ ଖୋଜୁଥାନ୍ତି। ଇସ୍ରାଏଲ ସନ୍ତାନଗଣ ସେତେବେଳେ କଣ ଦେଇଥାନ୍ତି? ମିଶରର ସମସ୍ତ ଲୁଟ, ଯେତେବେଳେ ସେମାନଙ୍କର ଓଷ୍ଠ ରକ୍ତସ୍ରାବ ହେଉଥିଲା, ଯେତେବେଳେ ସେମାନଙ୍କର ଜୀବ ପାଟିରୁ ଝୁଲି ରହିଥିଲା, ସେମାନେ ଏକ ଭଲ ଥଣ୍ଡା ପାନୀୟ ଜଳ ନିମନ୍ତେ ସେ ସମସ୍ତ ସୁନାକୁ ଦେଇ ଦିଅନ୍ତେ ଯାହା ସେମାନେ ମିଶରୀୟମାନଙ୍କୁ ଲୁଟ କରି ଆଣିଥିଲେ। ପ୍ରାନ୍ତରରେ ସେମାନଙ୍କର ନେତାମାନେ ସେମାନଙ୍କୁ ଗୋଟିଏ ଜଳକୁଣ୍ଡରୁ ଅନ୍ୟ ଜଳକୁଣ୍ଡକୁ, ଗୋଟିଏ ଖାଲରୁ ଅନ୍ୟ ଝରଣାକୁ ନେଇଯାଇଥିଲେ, ମାତ୍ର ସେଗୁଡିକ ସବୁ ଶୁଖି ଯାଇଥିଲା। ତାପରେ ସେଠାରେ ଆସେ ବିନା ଅର୍ଥରେ ଓ ବିନା ମୂଲ୍ୟରେ ସେହି ରବ ଭବିଷ୍ୟତ ବକ୍ତାଙ୍କ ସହ କଥା ହୋଇ କହିଲା, ସେହି ଶୈଳକୁ କଥା କୁହ ଯାହାକି ପ୍ରାନ୍ତରରେ ସବୁଠାରୁ ଶୁଷ୍କ ଜିନିଷ ଅଟେ, ଜଳଠାରୁ ସବୁଠୁ ଦୂରତମ ଜିନିଷ। ସେଠାରେ ସେମାନଙ୍କର ତୃଷା ଶାନ୍ତ ହେଲା ବିନା ଅର୍ଥରେ ଓ ବିନା ମୂଲ୍ୟରେ। ସେହି ଶୈଳକୁ କଥା କୁହ, ସେହି ଶୈଳକୁ ଟଙ୍କା ଦିଅ ତାହା ନୁହେଁ, କିନ୍ତୁ ଶୈଳକୁ କଥା କୁହ। ସେ ଆଜି ରାତି ମଧ୍ୟ ସେହି ଶୈଳ ଅଟନ୍ତି, ସେ କ୍ଲାନ୍ତ ଦେଶରେ ଏକ ଶୈଳ ଅଟନ୍ତି। ଯଦି ଆପଣ ସେହି କ୍ଲାନ୍ତ ଦେଶରେ ଯାତ୍ରା କରୁଛନ୍ତି, ସେହି ଶୈଳକୁ କଥା କୁହନ୍ତୁ, ତାଙ୍କୁ ଦେୟ ଦେବାକୁ ପଡିବ ନାହିଁ, ତାଙ୍କୁ କଥା କୁହନ୍ତୁ। ଏବଂ ସଙ୍କଟ ସମୟରେ ସେ ସର୍ବଦା ଉପସ୍ଥିତ ସାହାଯ୍ୟ ଅଟନ୍ତି। ଯଦି ଆପଣ ଅସୁସ୍ଥ ଅଛନ୍ତି, ସେଇ ଶୈଳକୁ କଥା କୁହନ୍ତୁ। ଯଦି ଆପଣ ପାପଗ୍ରସ୍ତ ଅଟନ୍ତି ସେଇ ଶୈଳକୁ କଥା କୁହନ୍ତୁ। ଯଦି ଆପଣ କ୍ଲାନ୍ତ ଅଛନ୍ତି ସେଇ ଶୈଳକୁ କଥା କୁହନ୍ତୁ। ଦେଖନ୍ତୁ ଏହା ଏପରି ଦିଶୁଥିଲା ଯେପରିକି ଏହା ଯେକୌଣସି ସ୍ଥାନରେ ହେବ, ଏହାପରି ଦେଖାଯାଉଥିଲା ଯଦି ସେଠାରେ ସେଇ ଛୋଟ ଛୋଟ ସ୍ଥାନରେ ଜଳ ନଥିଲା ଯେଉଁଠାରେ କି ସେଇ ନିର୍ଜରମାନ ରହିଥିଲା, ତାହେଲେ ସେଇ ପର୍ବତ ଉପରେ ସେ ଶୈଳ ପାଖରେ କୌଣସି ଜଳ ରହିବ ନାହିଁ। ପରମେଶ୍ୱର ଜିନିଷ ଗୁଡିକ ଠିକ ତାର ବିପରୀତ ଭାବରେ କରନ୍ତି ଯାହା ମଣିଷ ଭାବୁଥାଏ। ପ୍ରାନ୍ତରରେ ସବୁଠାରୁ ଶୁଷ୍କ ସ୍ଥାନ ସେଇ ଶୈଳ, ମାତ୍ର ସେ କହିଲେ ସେଇ ଶୈଳକୁ କଥା କୁହ। ଆଜି ଲୋକମାନେ ଏତେ ଭ୍ରାନ୍ତ ଅଟନ୍ତି, ସେମାନେ ଭାବନ୍ତି ଯେ ଯଦି ସେମାନେ ଯାଇ ସେମାନଙ୍କର ପ୍ରାର୍ଥନାକୁ କହିପାରିବେ, ସେମାନଙ୍କ ପାଇଁ କିଛି ପ୍ରାର୍ଥନା କରିବା ନିମନ୍ତେ ପୁରୋହିତଙ୍କୁ କିଛି ଦେୟ ଦେଇପାରିବେ, ସେମାନଙ୍କର ମାର୍ଗକୁ ଅର୍ଥ ଦେଇ ପ୍ରଶସ୍ତ କରିପାରିବେ, ଯଦି ସେମାନେ କୌଣସି ସ୍ଥାନରେ କିଛି ଗୋଟାଏ ବଡ଼ ଗୀର୍ଜାଘର ନିର୍ମାଣ କରିବେ ଏବଂ କୌଣସି ଧନୀ ବ୍ୟକ୍ତି ଏହାକୁ ପ୍ରାୟୋଜିତ କରିବେ, ଲୋଭ ଲାଳସାରେ ଜୀବନ ବ୍ୟତୀତ କରୁଥିବେ, ନିଜ ପାଇଁ ପ୍ରାର୍ଥନା କରିବା ନିମନ୍ତେ ଅନ୍ୟ କାହାରିକୁ ରଖିଥିବେ, ସେ ଭାବନ୍ତି ଯେ ଏହା ତାହା ଅଟେ। ପରମେଶ୍ୱର ଆପଣଙ୍କର ଅପରିଷ୍କାର ଟଙ୍କାକୁ ଚାହାନ୍ତି ନାହିଁ। ଯାହା ସବୁକିଛି ସେ ଚାହାନ୍ତି ତାହା ହେଉଛି ତାହାଙ୍କ ସହିତ କଥା ହେବା ନିମନ୍ତେ ଆପଣଙ୍କର ଭକ୍ତି ଏବଂ ଆପଣଙ୍କର ଜୀବନ। ପରମେଶ୍ୱର ଆପଣଙ୍କୁ ଟଙ୍କା ଦେଇଛନ୍ତି, ତାହାକୁ ଅତୃପ୍ତିକର ବିଷୟଗୁଡ଼ିକ ଉପରେ ଖର୍ଚ୍ଚ କରନ୍ତୁ ନାହିଁ, ଏହାକୁ ତ ତୃପ୍ତିକର ବିଷୟଗୁଡ଼ିକ ଉପରେ ଖର୍ଚ୍ଚ କରନ୍ତୁ। ମାତ୍ର ପ୍ରକୃତ ତୃପ୍ତି ଆଣିବା ପାଇଁ ଆପଣ ସେହି ଶୈଳ ସହିତ କଥା ନ ହେବା ପର୍ଯ୍ୟନ୍ତ ଆପଣ ଏହାକୁ ପାଇପାରିବେ ନାହିଁ। ସେ ବିନା ମୂଲ୍ୟରେ ଓ ବିନା ଅର୍ଥରେ ଜୀବନ ପ୍ରଦାନକାରୀ ଜଳ ଆଣିଥିଲେ ଆଉ ସେମାନେ ପାନ କଲେ ଏବଂ ସେମାନଙ୍କର ଓଟମାନେ ପିଇଲେ ଏବଂ ସେମାନଙ୍କର ପିଲାମାନେ ପିଇଲେ ଏବଂ ତାହା ଏପର୍ଯ୍ୟନ୍ତ ପ୍ରାନ୍ତରରେ ପ୍ରବାହିତ ହେଉଥିବା ଏକ ଝରଣା ଅଛି ଏବଂ ଆଜି ମଧ୍ୟ ସେ ବିନଷ୍ଟ ହେଉଥିବା ଏକ ଲୋକମାନଙ୍କ ପାଇଁ ଏହି କ୍ଲାନ୍ତ ଦେଶରେ ସେହି ଶୈଳ ଅଟନ୍ତି। ଯେ କେହି ତାହାଙ୍କ ଉପରେ ବିଶ୍ୱାସ କରେ ସେ ବିନଷ୍ଟ ହେବ ନାହିଁ, ବରଂ ଅନନ୍ତ ଜୀବନ ପ୍ରାପ୍ତ ହେବ। ଧ୍ୟାନ ଦିଅନ୍ତୁ, ପ୍ରତିଦିନ ରାତିରେ ସେମାନଙ୍କୁ ରୁଟି ବିଷୟରେ ଚିନ୍ତା କରିବାକୁ ପଡ଼ିନଥିଲା। ସେମାନଙ୍କ ପାଖକୁ ପ୍ରତ୍ୟେକ ଦିନ ରାତିରେ ସତେଜ ଭାବରେ ସେମାନଙ୍କର ରୁଟି ଅଣାଯାଉଥିଲା। ଆମେମାନେ ଆଜି ଏକ ରୁଟି ଆଣିବାକୁ ଯାଉ, ଯଦି ଆପଣ ଜଣେ ଭିକାରୀ ଅଟନ୍ତି ଏବଂ ଆପଣ ଏଠାରେ ଦୋକାନକୁ ଯାଆନ୍ତି ଏବଂ କୁହନ୍ତି ମୁଁ ଗୋଟିଏ ଖଣ୍ଡେ ରୁଟି ଚାହୁଁଛି, ସେ କହିବ ପ୍ରଥମେ ମୋତେ ତୁମର ଚାରିଅଣା ଦେଖାଅ। ଏହି ରୁଟି ପାଇଁ ମୋ ପାଖରେ 25 ପଇସା ରହିବା ଜରୁରୀ ଏବଂ ଯେତେବେଳେ ଆପଣ ଏହା ପାଇଯାନ୍ତି ଆପଣ କଣ ପାଆନ୍ତି? ଏହା ମୂଳ ବସ୍ତୁ ଠାରୁ ଏକ ଅନ୍ୟ କିଛି ଅଟେ, କିନ୍ତୁ ଆପଣ ତାର ସର୍ବନିମ୍ନ ପାଇଥାନ୍ତି ଯାହା ଗହମ ଉତ୍ପନ୍ନ କରିପାରେ। ସେମାନେ ଏଥିରୁ ସମସ୍ତ ସେହି ଭିଟାମିନ୍ ବାହାର କରି ନିଅନ୍ତି, ସମସ୍ତ କିଛି ଚୋପା ଏବଂ ଏହାକୁ ଘୁଷୁରୀକୁ ଦେଇ ଦିଅନ୍ତି। ତାହା ସହିତ ଏପରି ଏକ ଲେପନର ଗୁଣ୍ଡ ମିଶ୍ରଣ କରନ୍ତି ଯାହାକି ଚୋପାକୁ ଧରି ରହିଥାଏ ଏବଂ ଏହାକୁ ବାହାର କରିଦେଇଥାଏ ଏବଂ ଏକ ରୁଟି ଖଣ୍ଡିଏ ତିଆରି କରେ। ଅନେକ ଥର ମଇଳା ଅପରିଷ୍କାର ହାତରେ ତିଆରି ହୋଇଥାଏ। ଆପଣ ଦେଖନ୍ତୁ ଯେ ଆପଣଙ୍କ ରୁଟିରେ ଆପଣ କଣ ପାଆନ୍ତି। ଅନେକ ସମୟରେ କେଶର ଏକ ଅଂଶ ଏବଂ ଅନୈତିକ ଜିନିଷ ଏବଂ ମୂଷା ଖଣ୍ଡ ଏବଂ ଅନ୍ୟ ସମସ୍ତ ଜିନିଷ ଯାହାକି ସେ ରୁଟି କାରଖାନାରେ ପଡି ରହିଥାଏ, ସାଂଘାତିକ ରୋଗରେ ପୀଡିତ ପାପମୟ ଲୋକମାନେ ଏବଂ ସବୁକିଛି ବିଷୟ ଏଥିରେ ମିଶ୍ରିତ ହୋଇ ରହିଥାଏ। ଯଦି ଆପଣ ଏହାକୁ ତିଆରି ହେଉଥିବାର ଦେଖିବେ ତାହେଲେ ଆପଣ ତ ଏପରିକି ତାହାକୁ ଖାଇବେ ସୁଦ୍ଧା ନାହିଁ, ଏବଂ ତଥାପି ଆପଣ ନିଜର 25 ପଇସା ଦିଅନ୍ତି, ନତୁବା ଆପଣ ତାହା ପାଇବେ ନାହିଁ। ଏବଂ ପରମେଶ୍ୱର ପ୍ରତ୍ୟେକ ଦିନ ରାତିରେ ସ୍ୱର୍ଗଦୂତ ମାନଙ୍କ ହାତରେ ତିଆରି ରୁଟି ଦ୍ୱାରା ସେମାନଙ୍କୁ ଭୋଜନ କରାଇଥିଲେ ବିନା ଅର୍ଥରେ ବିନା ମୂଲ୍ୟରେ। ଏବଂ ଆଜି ସେହି ରୁଟି ଖ୍ରୀଷ୍ଟଙ୍କୁ ଆତ୍ମିକ ଜୀବନକୁ ପ୍ରତିଚିତ୍ରଣ କରେ ଯାହାକି ତାହାଙ୍କର ଜୀବନକୁ ଦେବା ପାଇଁ ସ୍ୱର୍ଗରୁ ଓହ୍ଲାଇ ଆସିଥିଲା। ଏବଂ ପରମେଶ୍ୱର ତାଙ୍କର ସନ୍ତାନମାନଙ୍କୁ ପ୍ରତିଦିନ ଏକ ନୂତନ ଅନୁଭୂତି ଦିଅନ୍ତି। ଆପଣମାନଙ୍କର ମନେଥିବ ଯଦି ସେମାନେ ସେହି ରୁଟିକୁ ରଖିଦେଉଥିଲେ ତାହା ଦୂଷିତ ହୋଇଯାଉଥିଲା। ଆପଣ କାହାରିକୁ ଏହି ବିଷୟରେ କଥାବାର୍ତ୍ତା କରୁଥିବାର ଶୁଣିଥାନ୍ତି ତେବେ ମୁଁ ପାଇଅଛି। ମୁଁ ଆପଣଙ୍କୁ କହିବି, ମୁଁ ଜଣେ ଲୁଥରାନ ଅଟେ, ମୁଁ ଜଣେ ପ୍ରେସବିଟେରିଆନ ବାପ୍ଟିଷ୍ଟ ଅଟେ, ମୁଁ ଜଣେ ପେଣ୍ଟିକଷ୍ଟାଲ। ତାହା ତ କେବଳ ଏକ ପୁରୁଣା ହାତ ତିଆରି ରୁଟି ଅଟେ, ତାହା ହିଁ କେବଳ ସେଠାରେ ସବୁକିଛି ଅଟେ। ଠିକ ସେତିକି ଅପରିଷ୍କାର ଏବଂ ମନୁଷ୍ୟମାନଙ୍କ ହାତରେ ତିଆରି ହୋଇଥିବା ପରି ଅଟେ। କିନ୍ତୁ ଯେତେବେଳେ ଆପଣ ଏକ ସାକ୍ଷର ଅନୁଭୂତିକୁ ତାଜା ତାଜା ଶୁଣନ୍ତି, ଆଜି ସକାଳେ ପ୍ରାର୍ଥନାରେ ପବିତ୍ର ଆତ୍ମା ମୋ ଆତ୍ମାକୁ ନୂତନ ଭାବରେ ବାପ୍ତିଜିତ କଲେ, ଓ ଭାଇ ତାହା ସ୍ୱର୍ଗଦୂତମାନଙ୍କର ଭୋଜନ ଅଟେ। ସେମାନଙ୍କୁ ସ୍ୱର୍ଗରୁ ପ୍ରତିଦିନ ସତେଜ ଭୋଜନ ଖାଇବାକୁ ଦିଅନ୍ତି। ଆଶୀର୍ବାଦର ବୃଷ୍ଟି ଆମେ ଆବଶ୍ୟକ କରୁଅଛୁ, ଦୟାର ଟୋପା ଆମ ଚାରିପାଖରେ ପଡୁଅଛି, ମାତ୍ର ବର୍ଷା ପାଇଁ ଆମେ ନିବେଦନ କରୁଅଛୁ। ଓ ହଁ ହେ ପ୍ରଭୁ, ସ୍ୱର୍ଗରୁ ତାଜା ତାଜା ଜୀବନର ରୁଟି ସେହି ଖ୍ରୀଷ୍ଟଙ୍କୁ ପଠାଅ, ଏହାକୁ ମୋ ହୃଦୟରେ ପକାଅ ଏବଂ ମୋତେ ତାହାଙ୍କର ମହାନ ଉପସ୍ଥିତିକୁ ଉପଭୋଗ କରିବାକୁ ଦିଅ। ନିଶ୍ଚିତରେ ସେମାନେ ଧନ୍ୟବାଦୀ ଥିଲେ, ସେମାନେ କୃତଜ୍ଞ ହୋଇଥିଲେ, ଏବଂ ଯେକୌଣସି ପୁରୁଷ କିମ୍ବା ସ୍ତ୍ରୀ ଯିଏକି ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଜନ୍ମ ହୋଇଅଛନ୍ତି ଏବଂ ପବିତ୍ର ଆତ୍ମା ଗ୍ରହଣ କରିଥାନ୍ତି ସେ ସର୍ବଦା କୃତଜ୍ଞ ରହିବେ। ଯାହା ହେଉନା କାହିଁକି ଆପଣ କୃତଜ୍ଞ ରହିବେ। ଯେପରିକି ପର୍ବତାଞ୍ଚଳରେ ଥିବା ସେହି ଛୋଟ ଅନ୍ଧ ବାଳକ ଛୋଟ ବେନି, ସେ ଜନ୍ମ ହୋଇଥିଲା, ପ୍ରାୟ ଆଠ ମାସ ବୟସରେ ତାର ଆଖି ଉପରେ ମୋତିଆ ବିନ୍ଦୁ ବଢ଼ିବାକୁ ଲାଗିଲା। ତାର ପିତାମାତା ଗରିବ ଥିଲେ, ସେମାନେ ଏକ ପାହାଡ଼ର ପାର୍ଶ୍ୱରେ ଏକ ପୁରୁଣା ମାଟି ଘରେ ରହୁଥିଲେ ଏବଂ ସେମାନେ ଜାଣିଥିଲେ ଯେ ସେହି ଅସ୍ତ୍ରୋପଚାର ଛୋଟ ବେନିର ଆଖିକୁ ରକ୍ଷା କରିପାରିବ, ଯେଣୁକି ସେ ଦେଖିପାରେ। ସେତେବେଳେ ପ୍ରାୟ ବାର ବର୍ଷର ବାଳକ ହୋଇଥିଲା। ତାର ପିତାମାତା ବଡ଼ କଷ୍ଟରେ ବର୍ଷକ ପାଇଁ ସେମାନଙ୍କର ରୁଟି ଏବଂ ମାଂସ ହେତୁ ଯଥେଷ୍ଟ ଅର୍ଜନ କରିପାରିଥିଲେ। ସେମାନେ ଅସ୍ତ୍ରୋପଚାର ନିମନ୍ତେ ସକ୍ଷମ ହୋଇପାରିନଥିଲେ। ସମସ୍ତ ପଡ଼ୋଶୀମାନେ ଏକାଠି ଛୋଟ ବେନିକୁ ଅନ୍ଧ ଭାବରେ ସେଠାରେ ଥିବା ସେହି ସାନ ସାନ ପିଲାମାନଙ୍କ ସହିତ ଖେଳିବାକୁ ଚେଷ୍ଟା କରୁଥିବାର ଦେଖିଲେ। ସେ କଣ କରୁଥିଲା ତାହା ସେ ଦେଖିପାରୁନଥିଲା। ସେମାନେ ଦୁଃଖିତ ଅନୁଭବ କଲେ ଏବଂ ସେହି ବର୍ଷ ପ୍ରତ୍ୟେକ ଜଣ ଫସଲର ଟିକେ ଅତିରିକ୍ତ ଅଂଶ ରୋପଣ କଲେ। ସେମାନେ ସୂର୍ଯ୍ୟ ଉତ୍ତାପରେ ଟିକେ ଅଧିକ କଠିନ ପରିଶ୍ରମ କଲେ ଏବଂ ଯେତେବେଳେ ଫସଲ ଶରତ ଋତୁରେ ବିକ୍ରି ହେଲା, ସେମାନେ ସେହି ଟଙ୍କାକୁ ନେଲେ ଏବଂ ଛୋଟ ବେନିଙ୍କୁ ଟ୍ରେନ୍ରେ ବସାଇଲେ ଓ ତାଙ୍କୁ ଡାକ୍ତରଙ୍କ ନିକଟକୁ ପଠାଇଲେ। ସେମାନେ ସଫଳତାର ସହ ଅସ୍ତ୍ରୋପଚାର କଲେ ଏବଂ ଯେତେବେଳେ ସେ ଫେରି ଆସିଲା, ଛୋଟ ବେନି ଟ୍ରେନ୍ରୁ ଓହ୍ଲାଇବା ବେଳେ ସମସ୍ତ ପଡ଼ୋଶୀମାନେ ତାର ଚାରିପାଖରେ ଏକତ୍ରିତ ହେଲେ। ତାର ଛୋଟ ଛୋଟ ଉଜ୍ଜଳ ଆଖିଗୁଡ଼ିକ ଚମକୁଥିଲା। ସେମାନଙ୍କ ମୁହଁକୁ ଚାହିଁଲା ବେଳେ ଚିତ୍କାର କରି କାନ୍ଦିବାକୁ ଲାଗିଲା। ଜଣେ ଖଲାସି କହିଲେ, ପୁଅରେ ସେହି ଅସ୍ତ୍ରୋପଚାର ପାଇଁ ତୁମର କେତେ ଖର୍ଚ୍ଚ ହେଲା? ସେ କହିଲା, ଶ୍ରୀମାନ, ମୁଁ ଜାଣେ ନାହିଁ ଯେ ତାହା ଏହି ଲୋକମାନଙ୍କର କେତେ ଖର୍ଚ୍ଚ ହୋଇଅଛି, କିନ୍ତୁ ମୁଁ ବହୁତ ଖୁସି ଯେ ମୁଁ ସେମାନଙ୍କ ଚେହେରା ଦେଖିପାରୁଛି ଯେଉଁମାନେ କି ମୂଲ୍ୟ ଦେଇଛନ୍ତି। ଠିକ ସେହିପରି ଭାବରେ ଆମେମାନେ ଅନୁଭବ କରୁ, ମୁଁ ଜାଣେ ନାହିଁ ଯେ ଏହା ପରମେଶ୍ୱରଙ୍କୁ କଣ ମୂଲ୍ୟ ଲାଗିଲା। ମୁଁ ଜାଣେ ଯେ ତାହାଙ୍କର ସର୍ବଶ୍ରେଷ୍ଠ ନିଜର ପୁତ୍ରଙ୍କୁ ମୋ ପାଇଁ ପ୍ରଦାନ କରିଦେଲେ, କିନ୍ତୁ ମୁଁ ଏହି ଆତ୍ମିକ ଦୃଷ୍ଟିଶକ୍ତି ପାଇଁ ଅତ୍ୟଧିକ କୃତଜ୍ଞ ଅଟେ ଯେ ମୁଁ ତାହାଙ୍କର ମୁହଁକୁ ଦେଖିପାରେ ଏବଂ ଜାଣିପାରେ ଯେ ସେ ମୋ ପାଇଁ ମରିଥିଲେ। ମୁଁ ଜାଣେ ନାହିଁ ଯେ ଏହା ତାହାଙ୍କୁ କେତେ ମୂଲ୍ୟ ଦେବାକୁ ପଡ଼ିଥିଲା। ଆମ ପାଖରେ ତାହା ଆକଳନ କରିବାର ମଧ୍ୟ କୌଣସି ଉପାୟ ନାହିଁ। ସେ ମୂଲ୍ୟଟି ବହୁତ ଅଧିକ ଅଟେ। ମୁଁ ଆପଣଙ୍କୁ ଏହା କହିପାରିବି ନାହିଁ ଯେ ଏହା କିପରି ଅଟେ, କିନ୍ତୁ ମୁଁ ଧନ୍ୟବାଦୀ ଅଟେ, ମୁଁ କୃତଜ୍ଞ ଅଟେ ଯେ ଯେଉଁଠାରେ ମୁଁ ଏକଦା ଅନ୍ଧ ଥିଲି ବର୍ତ୍ତମାନ ମୁଁ ଦେଖିପାରୁଛି। ମୁଁ କୃତଜ୍ଞ ଯେତେବେଳେ ମାୟୋ ବ୍ରଦର୍ସ ମୋତେ କହିଥିଲେ ଯେ ମୋର ସମୟ ହୋଇଯାଇଅଛି, ଯେତେବେଳେ ଡାକ୍ତରମାନେ ମୋତେ 25 ବର୍ଷ ପୂର୍ବେ କହିଥିଲେ ଯେ ମୁଁ ଆଉ ଅଧିକ ବଞ୍ଚିପାରିବି ନାହିଁ, ମୁଁ ଆଜି ମଧ୍ୟ ବଞ୍ଚିଅଛି। ମୁଁ ଜାଣେ ନାହିଁ ଯେ ଏହା ପରମେଶ୍ୱରଙ୍କୁ କେତେ ମୂଲ୍ୟ ଦେବାକୁ ପଡ଼ିଥିଲା, କିନ୍ତୁ ମୁଁ କୃତଜ୍ଞ ଯେ ମୁଁ ଜୀବିତ ଅଟେ। ଥରେ ମୁଁ ଜଣେ ପାପର ବନ୍ଧନରେ ହୃଦୟ ଯନ୍ତ୍ରଣା ସହିତ ମୃତ୍ୟୁକୁ ଭୟ କରୁଥିବାର ଜଣେ ପାପୀ ଥିଲି, ମାତ୍ର ଆଜି ମୃତ୍ୟୁ ହେଉଛି ମୋର ବିଜୟ। ହାଲେଲୁୟା! ଏହା ମୋତେ କେବଳ ତାହାଙ୍କ ଉପସ୍ଥିତିରେ ଆଣିଥାଏ ଯାହାଙ୍କୁ ମୁଁ ପ୍ରେମ କରେ, ଯେପରିକି ମୁଁ ତାହାଙ୍କ ମୁଖକୁ ଚାହିଁପାରେ। ସେ ଏକ ଅସ୍ତ୍ରୋପଚାର ଦ୍ୱାରା ସେହି ବିଷୟଟିକୁ ବଦଳାଇ ଦେଲେ। ସେ ମୋର ହୃଦୟକୁ ନେଇ ଏହାକୁ ନୂତନୀକୃତ କରିଦେଲେ। ମୁଁ ଜାଣେ ଯେ ମୋ ସହିତ କିଛି ଗୋଟାଏ ଘଟିଅଛି। ଗତ ଶରତ ଋତୁ ମିନେସୋଟାରେ ଏକ ଖବର କାଗଜରେ ସେଠାରେ ଏକ ଛୋଟ ପିଲା ଥିଲା ଯିଏକି ସାଇକେଲ ନେଇ ରବିବାର ଶ୍ରେଣୀର ଶିକ୍ଷା ନିମନ୍ତେ ମଣ୍ଡଳୀକୁ ଯାଉଥିଲା। ପାଖ ପଡ଼ୋଶରେ ଥିବା ଅନ୍ୟ ଜଣେ ଯୁବା ପିଲା, ତାଙ୍କର ରବିବାର ଶ୍ରେଣୀର ଶିକ୍ଷା ସହିତ କୌଣସି କାରବାର ନଥିଲା। ସେ ତ ତାଙ୍କର ଝିଅ ବନ୍ଧୁକୁ ନେଇ ସ୍କେଟିଂ କରିବାକୁ ଯାଇଥିଲେ ଏବଂ ସେହି ବ୍ୟକ୍ତି ଜଣକ ବୟସ୍କ ବ୍ୟକ୍ତି ଥିଲେ ଏବଂ ସେ ପତଳା ବରଫରେ ଖସିଗଲେ ଓ ପଡ଼ିଗଲେ। ସେ ସେହିଦିନ ସକାଳେ ରାସ୍ତାରେ ଯାଉଥିବା ବେଳେ ସେହି ଛୋଟ ପିଲା ଉପରେ ହସିଥିଲେ, ତାଙ୍କ ଝିଅ ବନ୍ଧୁକୁ କହିଲେ ତାହା ପାଗଳମାନଙ୍କର ଏକ ଗୋଷ୍ଠୀ ସେହି ଗିର୍ଜାକୁ ଯାଉଅଛନ୍ତି। ଏବଂ ଯେତେବେଳେ ସେ ବରଫରେ ପଡ଼ିଗଲେ, ତାଙ୍କ ଝିଅ ବନ୍ଧୁ ତାଙ୍କଠାରୁ ଦୂରରେ ଥିଲେ, ସେ ହାଲୁକା ଥିଲେ, ସେ ବଞ୍ଚିଗଲେ, ମାତ୍ର ଯେତେବେଳେ ସେ ଆସି ବରଫ ଉପରେ ନିଜର ହାତକୁ ରଖିଲେ, ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ବରଫ ଉପରେ ପଡ଼ି ରହିଲେ। ତାଙ୍କର ଝିଅ ବନ୍ଧୁ ତାଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ବହୁତ ଓଜନିଆ ଥିଲେ, ସେ ବରଫକୁ ଭାଙ୍ଗି ପକାଇଥାନ୍ତି। ସେ ତାଙ୍କ ଝିଅ ବନ୍ଧୁଙ୍କୁ ପାଟି କରି କହିଲେ, ଫେରିଯାଅ, ତୁମେ କେବଳ ପଡ଼ିବ ଏବଂ ଆମେ ଦୁହେଁ ବୁଡ଼ିଯିବା। ସେ ଚିତ୍କାର କଲେ, ସେ କାନ୍ଦିଲେ ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ କିଛି ହେଲେ ନଥିଲା। କିଛି ସମୟ ପରେ ପାହାଡ ଉପରେ ଗୋଟେ ଛୋଟ ସାଇକେଲ ପେଡାଲ ମାରି ଆସିଲା। ଜଣେ ସାନ ବାଳକ ତାଙ୍କ ହାତରେ ବାଇବେଲ ଧରି ଆସୁଥିଲା। ସେ ସାନ ବାଳକ ସେ ଚିତ୍କାରକୁ ଶୁଣିଥିଲା ଏବଂ ସେ ତାର ଛୋଟ ସାଇକେଲକୁ ଶୀଘ୍ର ଚଲାଇଲା, ତାର ବାଇବେଲକୁ ତଳେ ଥୋଇଦେଲା ଏବଂ ବରଫ ଉପରେ ଦୌଡ଼ିଗଲା। ସେ ତାର ଭଲ ପୋଷାକ ପିନ୍ଧିଥାଇ ନିଜର ଛୋଟ ପେଟରେ ଗୁରୁଣ୍ଡି ଗୁରୁଣ୍ଡି ଆସିଲା, ଯେପର୍ଯ୍ୟନ୍ତ କି ସେ ସେ ବ୍ୟକ୍ତିର ହାତକୁ ଧରି ନ ନେଲା ଏବଂ ତାଙ୍କୁ ଟାଣିବାକୁ ଜାରି ରଖିଲା, ଯେପର୍ଯ୍ୟନ୍ତ ସେ ତାଙ୍କୁ ବରଫରୁ ସମ୍ପୂର୍ଣ୍ଣ ଟାଣି ନ ନେଲା। ବାହାରକୁ ଦୌଡ଼ି ଯାଇ ଗୋଟେ କାର୍କୁ ଅଟକାଇଲା। ସେମାନେ ଗୋଟେ ଆମ୍ବୁଲାନ୍ସକୁ ଡାକି ତାଙ୍କୁ ଡାକ୍ତରଖାନାକୁ ନେଇଗଲେ। ସେ ଯାଇ ଆମ୍ବୁଲାନ୍ସର ମୂଲ୍ୟ ଦେବା ପରେ ନିମୋନିଆ ଔଷଧ ଏବଂ ସେ ନେଇଥିବା ଅନ୍ୟାନ୍ୟ ଜିନିଷ ପାଇଁ ଡାକ୍ତରମାନଙ୍କୁ ଦେୟ ଦେଇସାରିବା ପରେ ସେ ସେ ସାନ ବାଳକ ପାଖକୁ ଆସିଲେ। ସେ କହିଲେ, ପୁଅରେ, ମୁଁ ତୁମର କେଉଁ ବିଷୟରେ ଋଣୀ ଅଟେ? ସେ କହିଲେ, କିଛିରେ ନୁହେଁ। ସେ କହିଲେ, ମୋର ଜୀବନ ତୁମର ଋଣୀ ଅଟେ, ଏହା ବିଷୟରେ ଚିନ୍ତା କରନ୍ତୁ। ଟଙ୍କା ଏହାକୁ ମୂଲ୍ୟ ଦେଇପାରିବ ନାହିଁ, ଏହା ତାଙ୍କ ଜୀବନ ଥିଲା। ଠିକ୍ ସେହି ପ୍ରକାରେ ହିଁ ଆମର ପରମେଶ୍ୱରଙ୍କ ପ୍ରତି ଅନୁଭୂତି ରହିବା ଉଚିତ। କୌଣସି ଜିନିଷରେ ଆମର ମାର୍ଗକୁ କିଣିବା ବିଷୟ ନୁହେଁ, ମାତ୍ର ଆମେମାନେ ନିଜର ଜୀବନକୁ ପରମେଶ୍ୱରଙ୍କ ଠାରେ ଋଣୀ କରିଅଛୁ, କାରଣ ଆମେମାନେ ପାପର ଗର୍ତ୍ତରେ ମରୁଥିଲୁ ଏବଂ ଧସି ଯାଉଥିଲୁ। ପରମେଶ୍ୱର ଆପଣା ବାହୁ ଏବଂ ପୋଷାକକୁ ମୋ ଚତୁଃପାର୍ଶ୍ୱରେ ରଖିଲେ। ମୁଁ ପାପରେ ଗଭୀର ଭାବରେ ବୁଡ଼ି ଯାଉଥିଲି, ଶାନ୍ତିପୂର୍ଣ୍ଣ କୂଳ ଠାରୁ ବହୁ ଦୂରରେ, ଭିତରେ ଯାହାର ବହୁତ ଗଭୀର ଦାଗ ଏପରି ବୁଡ଼ିଯାଏ ଯେ ଆଉ ଉଠି ନ ପାରେ। ମାତ୍ର ସମୁଦ୍ରର ସେହି ସ୍ୱାମୀ ମୋର ହତାଶ କ୍ରନ୍ଦନକୁ ଶୁଣିଲେ, ମୋତେ ଜଳରୁ ଉଠାଇଲେ। ବର୍ତ୍ତମାନ ମୁଁ ସୁରକ୍ଷିତ ଅଟେ, ମୋ ଜୀବନ ତାହାଙ୍କ ଠାରେ ଋଣୀ ଅଟେ। ଆପଣଙ୍କ ଜୀବନ ମଧ୍ୟ ତାହାଙ୍କ ଠାରେ ଋଣୀ ଅଟେ। ତାହାଙ୍କୁ ସେବା କରିବା ନିମନ୍ତେ ଆପଣଙ୍କ ଜୀବନ ତାହାଙ୍କ ଠାରେ ଋଣୀ ଅଟେ। ଏହାକୁ ଦେବା ପାଇଁ ଚଲାବୁଲା କରି ନିଜର ନାମଧାରୀ ସଂସ୍ଥା ବିଷୟରେ ଗର୍ବ କରିବା ପାଇଁ ନୁହେଁ, ବାହାରି ଯାଇ ଅନ୍ୟମାନଙ୍କୁ ସମାଲୋଚନା କରିବା ପାଇଁ ନୁହେଁ, ବରଂ ଅନ୍ୟମାନଙ୍କୁ ସେବା କରିବା ପାଇଁ ଏବଂ ବଞ୍ଚାଇବାକୁ ଚେଷ୍ଟା କରିବା ପାଇଁ ଅଟେ, ଏବଂ ସେମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ଆଣିବାକୁ ଚେଷ୍ଟା କରିବା ପାଇଁ ଅଟେ। ସେହି ଅପବ୍ୟୟ ପୁତ୍ର ଶେଷ କରିବାରେ ମୁଁ ଏହା କହିପାରେ, ଯେତେବେଳେ ସେ ତାର ସମସ୍ତ ସମ୍ପତ୍ତିକୁ, ପିତାଙ୍କର ସମ୍ପତ୍ତିକୁ କଦାଚାରରେ ବ୍ୟୟ କରିଦେଲା ଏବଂ ଯେତେବେଳେ ସେ ଘରକୁ ଫେରୁଥିଲା, ସେ ଏକ ଘୁଷୁରୀଶାଳାରେ ପଡି ରହିଥିଲା ଏବଂ ସେ ନିଜ ଚେତାକୁ ଫେରି ଆସିଥିଲା ଏବଂ ସେ କହିଲା, ମୋ ପିତାଙ୍କ ଗୃହରେ କେତେ ଦାସମାନେ ଅଛନ୍ତି ଯାହାଙ୍କ ପାଖରେ ଯଥେଷ୍ଟ ଅଛି ଏବଂ ଏଠାରେ ମୁଁ ଅଭାବରେ ମରୁଅଛି। କଣ ହେବ ଯଦି ସେ ଏହା କହିବାକୁ ଚେଷ୍ଟା କରିଥାନ୍ତା, ଆଶ୍ଚର୍ଯ୍ୟ କରେ, ଯଦି ମୋ ପାଖରେ କିଛି ଟଙ୍କା ଥାନ୍ତା ତାହେଲେ ମୁଁ ବାପାଙ୍କୁ ଫେରସ୍ତ କରିପାରିଥାନ୍ତି ଯାହା ମୁଁ କଦାଚାରରେ ବ୍ୟୟ କରିଦେଇଅଛି। ମାତ୍ର ସେ ତାଙ୍କର ପିତାଙ୍କ ସ୍ୱଭାବକୁ ଜାଣିଥିଲେ ଏବଂ ସେ କହିଲେ, ମୁଁ ଉଠି ମୋ ବାପାଙ୍କ ପାଖକୁ ଯିବି। ପିତା କେବେ ବି କହିଲେ ନାହିଁ, ପୁଅରେ ଗୋଟିଏ ମିନିଟ୍ ଅପେକ୍ଷା କର, କଣ ତୁ ମୋ ଟଙ୍କା ଆଣିଅଛୁ କି? ନା, ସେ କଦାପି ତାର ପାପ ପାଇଁ ତାକୁ ଦୋଷୀ କଲେ ନାହିଁ। ସେ ଅତ୍ୟନ୍ତ ଖୁସି ଥିଲେ ଯେ ସେ ଫେରି ଆସୁଥିଲା। ସେ ଖୁସି ଥିଲେ ଯେ ସେ ତାର ଚେତାକୁ ଫେରି ଆସିଥିଲା, କାରଣ ସେ ତାଙ୍କର ପୁତ୍ର ଥିଲା, ସେ ତାଙ୍କର ନିଜର ସନ୍ତାନ ଥିଲା। ସେ ଖୁସି ଥିଲେ ଯେ ସେ ଘରକୁ ଫେରିବାର ତାର ମାର୍ଗରେ ଥିଲା। ତେବେ ସେ ତାର ପାପକୁ ସମର୍ଥନ କଲେ ନାହିଁ, ମାତ୍ର ସେ ଖୁସି ଥିଲେ ଯେତେବେଳେ ସେ ନିଜ ଚେତାକୁ ଫେରି ଆସିଲା ଓ କହିଲା, ମୁଁ ମୋର ପରମେଶ୍ୱରଙ୍କ ସମ୍ମୁଖରେ ଏବଂ ମୋ ପିତାଙ୍କ ସମ୍ମୁଖରେ ପାପ କରିଅଛି, ମୁଁ ଉଠି ତାଙ୍କ ପାଖକୁ ଯିବି। ଆଉ ଯେତେବେଳେ ପିତା ତାକୁ ବହୁତ ଦୂରରୁ ଦେଖିଲେ, ସେ ଦୌଡ଼ି ଯାଇ ତାକୁ ଚୁମ୍ବନ କଲେ ଏବଂ ସେ କହିଲେ, ହୃଷ୍ଟପୃଷ୍ଟ ଗୋବତ୍ସକୁ ବଧ କର ବିନା ଅର୍ଥରେ, ସର୍ବୋତ୍ତମ ପୋଷାକ ଆଣ ବିନା ଅର୍ଥରେ, ମୁଦ୍ରିକା ଆଣ ବିନା ଅର୍ଥରେ, ଏହାକୁ ତାର ଆଙ୍ଗୁଠିରେ ଦିଅ, ଆସ ଭୋଜନ ପାନ କରିବା ଏବଂ ଆନନ୍ଦ କରିବା, କାରଣ ମୋର ଏହି ପୁଅ ହଜି ଯାଇଥିଲା ଏବଂ ବର୍ତ୍ତମାନ ମିଳିଅଛି। ସେ ମରିଯାଇଥିଲା ଏବଂ ସେ ପୁଣି ଥରେ ଜୀବିତ ଅଟେ। ଆସୁ ଆମେ ସେହି ବିଷୟରେ ଖୁସି ହେବା। ବନ୍ଧୁଗଣ, ବନ୍ଦ କରିବା ବେଳେ ମୁଁ ଏହା କହିପାରେ, ଏକମାତ୍ର ଜିନିଷ ଯାହା ସନ୍ତୁଷ୍ଟ କରେ, ପ୍ରକୃତ ଜିନିଷମାନ କେବଳ ଯାହା ସେଠାରେ ଅଛି, ଭଲ ଜିନିଷମାନ ଯାହା ସେଠାରେ କେବଳ ଅଛି ତାହା ଟଙ୍କାରେ କିଣା ଯାଇପାରେ ନାହିଁ, ତାହା ତ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପରମେଶ୍ୱରଙ୍କର ମାଗଣା ଉପହାର ଅଟେ। ଆତ୍ମାର ପରିତ୍ରାଣ, ଆନନ୍ଦ, ଆସ ଏବଂ ଭୋଜନ କର ଓ ସନ୍ତୁଷ୍ଟ ହୁଅ। ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମେମାନେ କାହିଁକି ରୂପା ବ୍ୟୟ କରୁଅଛ ଓ ଯାହା ତୃପ୍ତିକର ନୁହେଁ ତହିଁ ପାଇଁ କାହିଁକି ତୁମେମାନେ ପରିଶ୍ରମ କରୁଅଛ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ। କର୍ଣ୍ଣଡେର ଓ ଆମ୍ଭ ନିକଟକୁ ଆସ, ଶୁଣ, କହିଲେ ତୁମ୍ଭମାନଙ୍କର ପ୍ରାଣ ବଞ୍ଚିବ। ପୁଣି ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା। ସମସ୍ତ କିଛି ବିଷୟ ଯାହାକି ଚିରସ୍ଥାୟୀ, ସମସ୍ତ କିଛି ବିଷୟ ଯାହାକି ଉତ୍ତମ, ସମସ୍ତ କିଛି ବିଷୟ ଯାହାକି ସୁଖକର, ସମସ୍ତ କିଛି ବିଷୟ ଯାହାକି ଅନନ୍ତ, ତାହା ମାଗଣା ଅଟେ ଏବଂ ଆପଣଙ୍କୁ କିଛି ମୂଲ୍ୟ ଦେବାକୁ ପଡେ ନାହିଁ। ଏହି ପୁସ୍ତକଟିକୁ ଲେଖିବାର ଶେଷରେ ଏହା କୁହେ, ଯିଏ କେହି ଇଚ୍ଛା କରନ୍ତି ସେ ଆସି ଜୀବନ ନିର୍ଝରର ଜଳରୁ ମୁକ୍ତ ଭାବରେ ପାନ କରୁ, ବିନା ଅର୍ଥରେ, ବିନା ମୂଲ୍ୟରେ, ଯାହା ତୃପ୍ତିକର ନୁହେଁ ତହିଁ ପାଇଁ କାହିଁକି ଆପଣମାନେ ପରିଶ୍ରମ କରୁଛନ୍ତି? ଏବଂ ପ୍ରକୃତ ବିଷୟ ସବୁ ଯାହାକି ମାଗଣାରେ ତୃପ୍ତ କରେ ଆପଣ ନିଜେ ଅସଂରକ୍ଷିତ ଭାବେ ଛାଡି ଦେଉଛନ୍ତି। ଆସନ୍ତୁ ପ୍ରାର୍ଥନା କରିବା। ଯେତେବେଳେ କି ଆପଣ ନୀରବ ରହି ପ୍ରାର୍ଥନାରେ ଅଛନ୍ତି, କ'ଣ ଆଜି ସକାଳେ ଏଠାରେ ଏହି ଭବନରେ କେହି ଅଛନ୍ତି କି ଯେଉଁମାନେ ସେହି ଝରଣାରୁ ପାନ କରିନାହାନ୍ତି? ପୁଣି ଜଗତର ଇଚ୍ଛାମାନ ଏବେ ସୁଦ୍ଧା ଆପଣଙ୍କ ଜୀବନରେ ରହିଛି, ଏବଂ କ'ଣ ଆପଣ ନିଜର ପାନ କରିବାର ସ୍ଥାନକୁ ଆଜି ସକାଳେ କିମ୍ବା ଆପଣଙ୍କର ଟଙ୍କା ରଖିବାର ସ୍ଥାନକୁ ପରିବର୍ତ୍ତନ କରିବାକୁ ଚାହିଁବେ କି? କ'ଣ ଆପଣ ଆସି ପରମେଶ୍ୱରଙ୍କ ଠାରୁ ବିନା ଅର୍ଥ ବିନା ମୂଲ୍ୟରେ ମହୁ ଏବଂ ଦୁଗ୍ଧ ଦ୍ରାକ୍ଷାରସର ଆନନ୍ଦ କିଣିବାକୁ ଚାହିଁବେ କି? କ'ଣ ଆପଣ ନିଜର ହାତ ଉତ୍ତୋଳନ କରି କହିବେ କି, ଆପଣ ପ୍ରାର୍ଥନା କଲାବେଳେ ମୋତେ ସ୍ମରଣ କରିବେ? ଭାଇ ବ୍ରାହ୍ମଣ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ମହାଶୟ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆଜ୍ଞା, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଭଉଣୀ। ଅନ୍ୟମାନେ କେହି ଅଛନ୍ତି କି ଯେଉଁମାନେ କି ଏହା କହିବେ, ଆପଣ ପ୍ରାର୍ଥନା କଲାବେଳେ ମୋତେ ସ୍ମରଣ କରିବେ? ଭାଇ ବ୍ରାହ୍ମ, ଆପଣମାନଙ୍କ ମଧ୍ୟରୁ କେତେକ ଯୁବା ଲୋକ, ହଁ, ଯେଉଁମାନେ କି ନିଜର ଜୀବନକୁ ନଷ୍ଟ କରିଦେଇଛନ୍ତି, ସେହି ସମୟମାନ ଯାହାକି ମା ଆପଣଙ୍କ ପାଇଁ ପ୍ରାର୍ଥନାରେ ବିତାଇଥିଲେ, ଏବଂ ବାପା ସେ ସମସ୍ତ ଶିକ୍ଷା ଯାହାକି ଆପଣଙ୍କୁ ଦିଆଯାଇଥିଲା, ଏବଂ ତଥାପି ଆପଣ ସୈତାନର ଫୁସ୍ଫୁସ୍ କଥାକୁ ଶୁଣିବା ପାଇଁ ଏହାକୁ ଅନ୍ୟତ୍ର କରିଦେଇଛନ୍ତି। ବର୍ତ୍ତମାନ ଆପଣ ଜଗତର ସଙ୍ଗୀତକୁ, ଜଗତର ବିଷୟବସ୍ତୁକୁ ଚାହୁଁଛନ୍ତି, ଏବଂ ଆପଣ ନିଜ ଚେତାକୁ ଫେରୁଛନ୍ତି, ଯେପରିକି ସେ ଅପବ୍ୟୟ ପୁତ୍ର ସେହି ଘୁଷୁରୀ ଶାଳାରେ ଫେରିଥିଲା। କ'ଣ ଆପଣ ନିଜର ହାତ ଉଠାଇବେ ଭଉଣୀ ଭାଇ, ଏବଂ ଏହା କହିବେ କି, ପରମେଶ୍ୱର ମୋତେ ସ୍ମରଣ କର, ଆଜି ସକାଳେ ମୋତେ ମୋର ଚେତାକୁ ଫେରାଇ ଆଣ, ମୋତେ ପିତାଙ୍କ ଘରକୁ ଆସିବାକୁ ଦିଅ। ଏହା ଆପଣଙ୍କୁ ଗୋଟିଏ ଜିନିଷର ବି ମୂଲ୍ୟ ଲାଗିବ ନାହିଁ ଯେ ଆପଣଙ୍କୁ ଆଶା କରୁଛନ୍ତି, ଯାଏ ଆସେ ନାହିଁ ଯେ ଆପଣ କ'ଣ କରିଛନ୍ତି। ଯଦିଓ ତୁମର ପାପ ଲାଲ ରଙ୍ଗର ଥାଏ, ସେଗୁଡିକ ହିମ ପରି ଶୁଭ୍ର ହୋଇଯିବ, ଗାଢ ନାଲି ରଙ୍ଗ ପରି ଲାଲ ଥିବ, ତା ପସମ ପରି ଧଳା ହୋଇଯିବ। ଯେଉଁମାନେ ଈଶ୍ୱରୀ ଉପସ୍ଥିତିରେ ଅଛନ୍ତି, କ'ଣ ସେମାନେ ନିଜର ହାତକୁ ଉଠାଇବେ କି? ଯେଉଁମାନେ ଅସୁସ୍ଥ ଏବଂ ଅଭାବୀ ଅଛନ୍ତି, କୁହନ୍ତୁ, ମୁଁ ଏକ ଖାଲରେ ପଡିଯାଇଛି, ସୈତାନ ମୋ ପ୍ରତି ଅନିଷ୍ଟ କରିଅଛି, ସେ ମୋତେ ପଙ୍ଗୁ କରି ଅସୁସ୍ଥ କରିଦେଇଛି, କିମ୍ବା ସେହିପରି କିଛି। ମୁଁ ଚାହେଁ ଆଜି ସକାଳେ ଯେ ପରମେଶ୍ୱରଙ୍କ ବିଶ୍ୱାସର ଶୃଙ୍ଖଳା ମୋ ହୃଦୟ ଭିତରକୁ ଆସିଯାଉ, ଯାହାକି ମୋତେ ଏହି ଖାଲରୁ ଟାଣି ବାହାର କରି ଆଣିବ, ଯେପରି ସୁନ୍ଦର ନାମକ ଫାଟକ ପାଖରେ ଥିବା ସେ ବ୍ୟକ୍ତି ଜଣକ ସହିତ ହୋଇଥିଲା। ନିଜର ହାତ ଉଠାନ୍ତୁ, ପରମେଶ୍ୱର ଆପଣ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ, ଏହି ଘଟିକାରେ ମୁଁ ସେମାନଙ୍କୁ ତୁମ ପାଖକୁ ଆଣୁଅଛି, ଯେଉଁମାନେ କି ସେମାନଙ୍କର ପାପ କ୍ଷମା ନିମନ୍ତେ ନିଜର ହାତ ଗୁଡିକୁ ଉଠାଇଛନ୍ତି। ତୁମେ ହିଁ ପରମେଶ୍ୱର ଏବଂ ଏକାକୀ ପରମେଶ୍ୱର ଅଟ। ଠିକ ସେହି ସ୍ଥାନରେ ଯେଉଁଠାରେ ସେମାନେ ବର୍ତ୍ତମାନ ବସିଛନ୍ତି, ସେଇଠାରେ ହିଁ ତୁମେ ସେମାନଙ୍କ ସହିତ କଥା ହୋଇଥିଲ, ସେଇଠାରେ ହିଁ ତୁମେ ସେମାନଙ୍କୁ ବିଶ୍ୱାସ କରାଇଥିଲ ଯେ ସେମାନେ ଭୁଲ ଅଟନ୍ତି। ଯେତେବେଳେ ବାକ୍ୟ ତାର ସ୍ଥାନ ପାଇଥିଲା ଏବଂ ପବିତ୍ର ଆତ୍ମା କହିବାକୁ ଆରମ୍ଭ କରିଥିଲେ ଓ କହିଲେ, ତୁମେ ଭୁଲ ଅଟ, ଫେରିଯାଅ ଏବଂ ପୁନର୍ବାର ପିତା ପରମେଶ୍ୱରଙ୍କ ନିକଟକୁ ଆସ, ଏବଂ ସେମାନେ ନିଜର ହାତ ଉଠାଇଥିଲେ, ଏହା ଦେଖାଇବା ନିମନ୍ତେ ଯେ ସେମାନେ ଏହି ପାର୍ଥିବ ଘୁଷୁରୀ ଶାଳରୁ ବାହାରି ପିତାଙ୍କ ଘରକୁ ଆସିବାକୁ ଚାହୁଁଥିଲେ, ଯେଉଁଠାରେ କି ପ୍ରାଚୁର୍ଯ୍ୟତା ଅଛି, ଯେଉଁଠାରେ ସେମାନଙ୍କୁ କିଛି ଆଣିବାର ଆବଶ୍ୟକତା ନାହିଁ। ଯେପରିକି କବି ଭଲ ଭାବରେ ବ୍ୟକ୍ତ କରିଛନ୍ତି, ମୋ ହାତ ଆଞ୍ଜୁଳିରେ ମୁଁ କିଛି ନେଇ ଆସିନାହିଁ, କେବଳ ତୁମ କୃଷକୁ ମୁଁ ଆଲିଙ୍ଗନ କରି ରହିଅଛି। ଏହା ହେଉ ଯେ ସେମାନେ ମଧୁରତାର ସହ ନମ୍ର ଭାବରେ ଆସନ୍ତୁ ଏବଂ ଦୋଷୀ ଅନୁଭବ କରନ୍ତୁ ଏବଂ ନିଜ ଜୀବନକୁ ସମର୍ପଣ କରନ୍ତୁ, ଏବଂ ତୁମେ ସର୍ବୋତ୍ତମ ପୋଷାକ ଆଣିବ ଏବଂ ଗୋଟିଏ ମୁଦ୍ରିକା ଆଣିବ ଏବଂ ସେମାନଙ୍କର ଆଙ୍ଗୁଠିରେ ପିନ୍ଧାଇ ଦେବ, ଏବଂ ସେମାନଙ୍କୁ ହତ ହୋଇଥିବା ମେଷ ଶାବକଙ୍କ ମାନ୍ନାରେ ପରିପୋଷିତ କରିବ। ହେ ପ୍ରଭୁ, ଏହା ପ୍ରଦାନ କର। ସେଠାରେ ଏପରି ଲୋକମାନେ ଅଛନ୍ତି ଯେଉଁମାନେ କି ଅସୁସ୍ଥ ଏବଂ ପୀଡିତ, ସେମାନେ ଅଭାବୀ ଅଟନ୍ତି। ସୈତାନ ସେମାନଙ୍କୁ ଏକ ଖାଲରେ ପକାଇ ଦେଇଛି, ଏଥିରେ ସନ୍ଦେହ ନାହିଁ ଯେ ଅସ୍ତ୍ରୋପଚାର ପାଇଁ ଅର୍ଥର ଅଭାବ ଅଛି, ଏଥିରେ କୌଣସି ସନ୍ଦେହ ନାହିଁ। ବୋଧହୁଏ ସେମାନଙ୍କ ମଧ୍ୟରୁ ଅନେକ ଅସ୍ତ୍ରୋପଚାର ହୋଇପାରିବେ ନାହିଁ, ହୋଇପାରେ ଯେ ଡାକ୍ତର ସେହି କାରଣକୁ ହଟାଇ ପାରନ୍ତି ନାହିଁ, ଯଦିଓ ତାଙ୍କ ପାଖରେ ଏତେ ଅଧିକ ପରିମାଣର ଟଙ୍କା ରହିଅଛି, କିନ୍ତୁ ତୁମ୍ଭେ ପରମେଶ୍ୱର ଅଟ। ଏବଂ ମୁଁ ଏହି ଘଟିକାରେ ପ୍ରାର୍ଥନା କରୁଅଛି ଯେ ବର୍ତ୍ତମାନ ବସିଥିବା ବେଳେ ଉପସ୍ଥିତ ପବିତ୍ର ଆତ୍ମାଙ୍କ ଅଭିଷେକ ଅଧୀନରେ ଯେ ତୁମେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ସୁସ୍ଥ କରିବ, ସେମାନେ ମୁଣ୍ଡରୁ ପାଦ ଯାଏଁ ପ୍ରତ୍ୟେକ ବିଷୟରେ ସୁସ୍ଥ ହୁଅନ୍ତୁ। ଯଦି ସେମାନଙ୍କର ଆନନ୍ଦ ନାହିଁ, ସେମାନଙ୍କ ପରିତ୍ରାଣର, ସେମାନେ ଏହାକୁ ଆଉ ଅଧିକ ଉପଭୋଗ କରିପାରୁନାହାନ୍ତି, ଯେପରିକି ପୁରାତନ ସମୟରେ ରାଉଦ କହିଥିଲେ, ମୋର ପରିତ୍ରାଣ ଆନନ୍ଦକୁ ପୁନଃସ୍ଥାପନ କର। ଏହା ହେଉ ଯେ ସେମାନେ ତାଙ୍କର ଅନ୍ଧକାର ଏବଂ କ୍ଳାନ୍ତ ପାଇଁ ଆନନ୍ଦ ଏବଂ ସୁଖକୁ ପ୍ରାପ୍ତ କରନ୍ତୁ, କାରଣ ତୁମେ କ୍ଳାନ୍ତ ଦେଶରେ ଏକ ଶୈଳ ଅଟ, ଝଡ଼ତୋଫାନ ସମୟରେ ତୁମେ ଏକ ଆଶ୍ରୟ ସ୍ଥଳ ଅଟ। ଯେତେବେଳେ ସୈତାନ ପ୍ରତ୍ୟେକ ରୋଗକୁ ଏବଂ କ୍ଷେପଣାସ୍ତ୍ରକୁ ସେମାନଙ୍କ ଉପରେ ନିକ୍ଷେପ କରିଥାଏ, ସେତେବେଳେ ସେହି ଝଡ଼ ସମୟରେ ତୁମେ ଏକ ଆଶ୍ରୟ ସ୍ଥଳ ଅଟ। ପରମେଶ୍ୱର, ତାହା ଆଜି ହେଉ, କାରଣ ଆମେ ଏହାକୁ ଯୀଶୁଙ୍କ ନାମରେ ମାଗିଥାଉ, ଆମେନ୍।
ସଫ୍ଟଲି ଆଣ୍ଡ ଟେଣ୍ଡରଲି ଜିସସ୍ ଇଜ୍ ହିୟର।
ବର୍ତ୍ତମାନ ଯଦି ଆପଣ ଇଚ୍ଛା କରନ୍ତି ଯେ ଯଜ୍ଞବେଦୀକୁ ଆସି ଆଣ୍ଠୁ ମାଡି ବସିବା ପାଇଁ ଆମେ ହୁଏତ ଆପଣଙ୍କ ସହିତ ପ୍ରାର୍ଥନା କରିପାରୁ, ଆପଣଙ୍କୁ ଅଭିଷେକ କରିପାରୁ, ଯାହା କିଛି ବି ଆମେ କରିପାରୁ, ଆପଣଙ୍କୁ ସ୍ୱାଗତ ଅଛି। କଣ ଆପଣ ତାହାଙ୍କୁ ପ୍ରେମ କରନ୍ତି କି? ଟେଡି, କଣ ଆପଣ ଆମକୁ ବାଦ୍ୟଯନ୍ତ୍ରରେ ଏକ କୋଡ୍ ଦେଇପାରିବେ କି? ମୁଁ ତାହାଙ୍କୁ ପ୍ରେମ କରେ, ମୁଁ ତାହାଙ୍କୁ ପ୍ରେମ କରେ, କାରଣ ସେ ପ୍ରଥମେ ମୋତେ ପ୍ରେମ କଲେ। କଣ ଆପଣ ତାହା ବୁଝିପାରୁଛନ୍ତି କି? ଆସନ୍ତୁ ତାଙ୍କ ମହିମାରେ ଗୀତ ଗାଇବା, ଏହା ପୂର୍ବେ କି ଆମେମାନେ ଅଳ୍ପ କ୍ଷଣ ସେବାର କ୍ରମକୁ ପରିବର୍ତ୍ତନ କରୁ। ଏହା ଉପାସନା ଅଟେ, ବାର୍ତ୍ତା ଦିଆଯାଇ ସାରିଛି। ମୁଁ ଖୁସି ଯେ ଆପଣ ଏହାକୁ ଗ୍ରହଣ କଲେ। ପ୍ରାର୍ଥନା କରନ୍ତୁ ଯେ ଏହା ଆପଣଙ୍କର ମଙ୍ଗଳ କରିବ, କାରଣ ଏହା କହିବା ପାଇଁ ମୋର ମଙ୍ଗଳ କରିଥିଲା। ମୁଁ ପ୍ରାର୍ଥନା କରୁଛି ଯେ ସେ ସମାନ ପ୍ରେରଣା ଯାହାକି ମୋତେ ଆପଣଙ୍କୁ କହିବା ପାଇଁ ଦିଆଯାଇଥିଲା, ଠିକ୍ ସେହି ସମାନ ପ୍ରେରଣାରେ ଆପଣ ଏହାକୁ ଗ୍ରହଣ କରନ୍ତୁ ଯେଉଁଥିରେ କି ଏହା ପଠାଯାଇଥିଲା। ପ୍ରଭୁ ଏହାକୁ ଆପଣଙ୍କ ହୃଦୟରେ ଆଶୀର୍ବାଦ କରନ୍ତୁ। ଠିକ୍ ଅଛି, ବର୍ତ୍ତମାନ ଆମେମାନେ ଗୀତ ଗାଉଥିବା ବେଳେ ନିଜର ଆଖି ଗୁଡ଼ିକୁ କେବଳ ବନ୍ଦ କରିବା, ଆମର ହାତ ଗୁଡ଼ିକୁ ଉପରକୁ ଉଠାଇବା। ତେବେ ଆସନ୍ତୁ କେବଳ ନିଜର ମସ୍ତକ ଗୁଡ଼ିକୁ ନତ କରିବା, ଏହା ଗୁଣୁଗୁଣୁ କରି ଗାଇବା। କଣ ଆପଣ ତାହାଙ୍କୁ ପ୍ରେମ କରନ୍ତି? କଣ ସେ ଆପଣଙ୍କ ହୃଦୟ ପ୍ରତି ବାସ୍ତବ ନୁହନ୍ତି କି? କଣ ତାହାଙ୍କ ବିଷୟରେ ଏପରି କିଛି ନାହିଁ ଯାହାକି ଏତେ ଅଧିକ ବାସ୍ତବ ଅଟେ? ମୁଁ ତାହାଙ୍କୁ ପ୍ରେମ କରେ, କାରଣ ସେ ପ୍ରଥମେ ମୋତେ ପ୍ରେମ କଲେ, କାଲବରୀରୁ ଜୀବନ ରେଖାକୁ ପ୍ରଦାନ କଲେ, ଏହାକୁ ମୋ ହୃଦୟରେ ବାନ୍ଧିଦେଲେ। ଭୁଲିବେ ନାହିଁ, ଭାଇ ଡ୍ରମଣ୍ଡ ଆଜି ରାତିରେ, ପ୍ରଭୁଭୋଜ ରାତିରେ ଆମ ପାଇଁ ପ୍ରଚାର କରିବାକୁ ଯାଉଛନ୍ତି। ଯଦି ଆପଣ ପ୍ରଭୁଙ୍କୁ ପ୍ରେମ କରନ୍ତି ତାହେଲେ ତଳକୁ ଆସନ୍ତୁ ଏବଂ ଆମ ସହିତ ପ୍ରଭୁଭୋଜ ଗ୍ରହଣ କରନ୍ତୁ। ପ୍ରଭୁ ଇଚ୍ଛା କଲେ ମୁଁ ଆପଣମାନଙ୍କ ସହିତ ଏଠାରେ ରହିବି। ତା ଭାଇ ଟନି ଜାବେଲଙ୍କ ଜ୍ୱାଇଁ, ଆଫ୍ରିକାରୁ ଭାଇ ଥୋମ ତାଙ୍କର ପୁତ୍ର, ଉତ୍ତମ ବାଳକ, ପ୍ରକୃତରେ ଭଲ ଦୃଢ ଖ୍ରୀଷ୍ଟିଆନ, ଉତ୍ତମ ଛୋଟ ପ୍ରଚାରକ ଜଣେ। ଯେତେବେଳେ ଆମେମାନେ ନିଜର ମସ୍ତକ ନତ କରିଅଛୁ, ଯେତେବେଳେ ପିଆନୋ ବାଜିବା ଜାରି ରହିବ, ପ୍ରଭୁ ଯୀଶୁ ଆମେ ଅନ୍ୟ ସେବାରେ ପ୍ରବେଶ କରିବାକୁ ଯାଉଅଛୁ। ପ୍ରଭୁ ଆମେ ପବିତ୍ର ଆତ୍ମା ପାଇଁ ତୁମକୁ ଧନ୍ୟବାଦ ଦେଉଅଛୁ ଯିଏକି ଆମ ହୃଦୟ ସହିତ କଥା କହିଲେ, ଏବଂ ପ୍ରଭୁ ଆମେମାନେ ଖୁସି ଯେ ତୁମେ ଆମ ପାଇଁ ଏହା କଲ, ଏବଂ ଏହା ହେଉ ଯେ ତୁମର ବାକ୍ୟ ତୁମ ପାଖକୁ ନିଷ୍ଫଳ ହୋଇ ଫେରି ନ ଯାଉ, ମାତ୍ର ଏହା ତାହା ପୂରଣ କରୁ ଯାହା କରିବା ପାଇଁ ଏହାର ଉଦ୍ଦେଶ୍ୟ ରହିଥିଲା। ଏହା ହେଉ ଯେ ତାହା ଆମ ସମସ୍ତଙ୍କ ହୃଦୟରେ ରହୁ, ଏହା ଜାଣିବା ନିମନ୍ତେ ଯେ ସମସ୍ତ ପ୍ରକୃତ ଜିନିଷ ଏବଂ ସ୍ଥାୟୀ ବିଷୟ ପରମେଶ୍ୱରଙ୍କ ଠାରୁ ଆସିଥାଏ, ବିନା ଅର୍ଥରେ, ବିନା ମୂଲ୍ୟରେ। ତାହେଲେ ଆମେମାନେ କାହିଁକି ସେ ବିଷୟଗୁଡ଼ିକ ପାଇଁ ଏତେ ସଂଘର୍ଷ କରିଥାଉ ଏବଂ ଏହାକୁ ଏପରି ଜୀବନ ଓ ମୃତ୍ୟୁର ବିଷୟ କରିଦେଇଥାଉ ଯେଉଁ ବିଷୟ କି ନଷ୍ଟ ହୋଇଯିବ? ପ୍ରଭୁ ଆସୁ ଆମେମାନେ ସେହିପରି ବିଷୟଗୁଡ଼ିକ ପାଇଁ ଅଧିକ ସଂଘର୍ଷ କରୁ ଯେଉଁ ସବୁ ବିଷୟ ବିନାଶ ହେବ ନାହିଁ, ଯାହାର କୌଣସି ମୂଲ୍ୟ ନାହିଁ। ସେ ମୂଲ୍ୟ ତ ଉନ୍ମୁକ୍ତ ଭାବରେ ପ୍ରଦାନ କରାଯାଇଛି ଏବଂ ଏକ ଆମନ୍ତ୍ରଣ ଦିଆଯାଇଛି, ଯିଏ କେହି ଇଚ୍ଛା କରେ ସେ ଆସୁ। ଏହି ସେବାର ପରବର୍ତ୍ତୀ ଅଂଶକୁ ଆଶୀର୍ବାଦ କର, ହେ ପ୍ରଭୁ ଏହାକୁ ପ୍ରଦାନ କର ଏବଂ ଆଜି ରାତିରେ ଆମ ସହିତ ସାକ୍ଷାତ କର, ବାପ୍ତିସ୍ମ ସେବାକୁ ଆଶୀର୍ବାଦ କର। ଏପରି ହେଉ ଯେ ସେଠାରେ ଏକ ବଡ଼ ଢଳାଯିବା ବିଷୟ ହେଉ। ଏହି ଲୋକମାନେ ଯେଉଁମାନେ କି ତୁମର ପ୍ରିୟ ପୁତ୍ର ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେବେ ସେମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅନ୍ତୁ। ଏହି ଲୋକମାନେ ଯେଉଁମାନେ କି ଆଜି ସକାଳେ ସେମାନଙ୍କର ପାପରୁ ଅନୁତାପ କରିବା ନିମନ୍ତେ ସେମାନଙ୍କର ହାତକୁ ଉଠାଇଥିଲେ, ଏହିପରି ହେଉ ଯେ ସେମାନେ ଆସନ୍ତୁ, ବାପ୍ତିସ୍ମର ପୋଷାକ ପରିଧାନ କରନ୍ତୁ ଏବଂ ଜଳକୁଣ୍ଡକୁ ପ୍ରବେଶ କରନ୍ତୁ ଏବଂ ଜଗତକୁ ଏହା ପ୍ରମାଣ କରିବା ନିମନ୍ତେ ଯେ ସେମାନଙ୍କର ପାପ ଗୁଡ଼ିକରୁ ସେମାନେ କ୍ଷମା କରାଯାଇଅଛନ୍ତି ଏବଂ ସେମାନେ ବାପ୍ତିଜିତ ହେଉଛନ୍ତି, ଯେପରିକି ସେମାନଙ୍କୁ ପୁସ୍ତକରୁ ମୁକ୍ତ କରାଯାଏ। ହେ ପ୍ରଭୁ ଏହାକୁ ପ୍ରଦାନ କର। ଆଜି ରାତିରେ ଭାଇ ଡ୍ରମଙ୍କ ସହିତ ରୁହ, ଯେତେବେଳେ କି ସେ ଆମ ପାଇଁ ସିଂହାସନରୁ ସତେଜ ବାର୍ତ୍ତାକୁ ଆଣୁଥାନ୍ତି, ତାଙ୍କୁ ପବିତ୍ର ଆତ୍ମାର ଅଭିଷେକ କର ଏବଂ ଆମେ ପ୍ରଭୁ ଥିବା ବେଳେ ଆମ ସହିତ ରୁହ। ଆମ ହୃଦୟ ନିର୍ମଳ ଏବଂ ଶୁଦ୍ଧ ରହୁ, ଆମ ଭିତରେ କୌଣସି ଅପବିତ୍ରତା ନ ରହୁ। ଯୀଶୁଙ୍କ ରକ୍ତ ଆମକୁ ସମସ୍ତ ପାପରୁ ପରିଷ୍କାର କରୁ। ହେ ପ୍ରଭୁ ଏହାକୁ ପ୍ରଦାନ କର, ଆମ ମଧ୍ୟରୁ ଅସୁସ୍ଥତାକୁ ଦୂରେଇ ରଖ ଏବଂ ଆମକୁ ଆନନ୍ଦ ଏବଂ ଶାନ୍ତି ପ୍ରଦାନ କର। ଯୀଶୁଖ୍ରୀଷ୍ଟଙ୍କ ଜରିଆରେ ଆମେ ଏହାକୁ ମାଗୁଅଛୁ, ଆମେନ୍। ତେଣୁ ଆପଣ ତାହାଙ୍କୁ ପ୍ରେମ କରନ୍ତି, ତେବେ ତାହାଙ୍କ ନିକଟରେ ନିଜର ହାତକୁ ଉଠାନ୍ତୁ। ଆଗକୁ ଯାଇ ଆପଣଙ୍କ ପାଖରେ ଥିବା କାହାରି ସହିତ ହାତ ମିଶାନ୍ତୁ। ଠିକ ନିଜର ଠିକ ଆଖ ପାଖରେ ଯାଆନ୍ତୁ ଏବଂ ହାତ ମିଶାନ୍ତୁ। ଠିକ ଅଛି ଭାଇ ନେଭିଲ, ତାଙ୍କ କଥା ସହିତ ଠିକ ଅଛି।